और परमा आराध्य गुरुदेव श्रीमद्गौर गोविंद स्वामी श्रील गुरुदेवंकर अभय चरण कमल रे प्रणति निवेदन करि कृपा प्रार्थना करि संस्कार संस्थापक आचार्य कृष्ण कृपा श्रीमूर्ति श्रीमद अभय चरणारविंद भक्ति वेदांत स्वामी श्रील प्रभुपाद जी महाराज के चरण कमल रे प्रणति निवेदन करि कृपा भिक्षा करि समर्पित होई समस्त साधु गुरु वैष्णव आचार्य चरण कमल प्रणति निवेदन पूर्वक कृपा प्रार्थना पूर्वक उपस्थित श्रोता वैष्णव मान प्रणति निवेदन करी प्रभु श्री श्री राधा गोपाल जी श्री श्री कृष्ण बलराम श्री श्री राधा माधव गौर सुंदर नित्यानंद प्रभु जगन्नाथ बलदेव सुभद्रा महाराणी आश्रय आज सर्वरस आधार सर्व ऐश्वर्यमय स्वयं भगवान श्रीकृष्ण आज आविर्भाव पूर्व आचार्य निर्देश पदांक अनुसरण कर पर्व उत्सव पालन करणत शास्त्र निर्देश भगवान भगवद गीता कहे या शास्त्र विधि मुसृज्य वर्तते काम सार न सिद्धि आपमंती न सुखम बा परांगति भगवान श्री कृष्ण ये जगत को आसी आमको शिखी दे जाइंट कि भाई जन्म जगत रहा भितर कि भाई नीति नियम को पालन कर सुख रहा एवं शरीर छाड़े पाखक जावा शास्त्र विधि मुसृज्य वर्तते काम सार शास्त्र विधि रही जब भगवान उत्सव पालन करवा भगवान जो उत्सव मैंने पालन करे भगवान भगवत एकादश स्कंद उद्धव निजे कहते पुत्र जन्मदिन पालन करदिन कि कुंठाबोध हुए ना से दिन कि दुख करे ना मो पुआ आज जन्मदिन तार जहां था दुखी हो दरिद्र टे हो सी मागिक आने तार पुअर जन्मदिन अलग लोक खाइबा को दिए ग्रह को सजा बहुत बंधु बांधव को से आह्वान करे से आनंदित था प्रफुल्लित था पर्व कहते उत्सव कहते भगवान एकादश स्कंद से कथा कहते मम पर्वान मोदनम मोर पर्व मैंने समस्त मोर उत्सव कर मोर पर्व कर मध्जन्म कर्म मोर जन्म मोर कर्म मध्जन्म कर्म कथान मोर जन्म कर्म को कह शुण मन पर्वान मोदरम किस बुद्धि अत्यंत प्रेम उत्साह भगवान उत्सव को पालन करवा दरकार कारण पूर्वाचार्य मान निर्देश पूर्वाचार्य पूर्वर्ग करुण चरण को आश्रय कर भगवान श्रीकृष्ण लीला को श्रवण करवा जे भगवान जगत को जो आसिंहदेव आसते बराहदेव आसते अपन दस अवतार विषय जानते समस्त भगवान समस्त आभिन्न लीला भी करष्ण हो स्वयं भगवान से अवतारी चैतन्य महाप्रभु जो श्री कृष्ण जो चैतन्य महाप्रभु पर प्रभुपाजी के भगवान भी कही इंग्लीश ट्रांसलेट कर सब लिखे परम पुरुष भगवान भगवान कृष्ण के परम पुरुष स्वयं भगवान भगवान जी दस अवतार अवतार है भगवान श्रीकृष्ण अंश कला इतिश कला कृष्ण कृष्ण कला पुंश कृष्णस्त भगवान स्वयं स्वयं भगवान ईश्वर परम्परा शास्त्र ईश्वर परम कृष्ण सचिदानंद विग्रह राधिराधि गोविंद सर्व कारण कारण सिद्धांत आम जो स्वयं भगवान श्रीकृष्ण उपासक आम कृष्ण को कहीं भल पाऊ कहीं पूजा करगवान श्रीकृष्ण चमत्कारिता अच्छे कृष्ण जो लीला रही कृष्ण जन्म कर्म लीला सब दिव्य अन्य अवतार कृष्ण कौन चमत्कारिता चमत्कारिता अच्छे अन्य अवतार जिते विष्णु अवतार से छा ऐश्वर्य अच्छे कृष्ण छा ऐश्वर्य अच्छे भगवान जो सत अच्छी ना जानते सब लिखते भगवान भगवान ସାଧାରଣ ଲୋକମାନେ ଯୋଉ ପ୍ରଶ୍ନ କରନ୍ତି, ଆପଣମାନେ କୃଷ୍ଣଙ୍କୁ ବଡ କରୁଛନ୍ତି, ଯେଉଁ ବହୁତ ଲୋକ କୁହନ୍ତି ନା ଜଗନ୍ନାଥ ହଉଛନ୍ତି ଷୋଳ କଳା, କୃଷ୍ଣ ହଉଛନ୍ତି ତହ କଳାଏ ନନ୍ଦ ବଳା, ଓଡ଼ିଶାରେ ଅଛି ନା ଏ ସିଦ୍ଧାନ୍ତ ଆମେ କାଟି କୁଡେଇ ଦେବୁ, ଭାଗବତ ସିଦ୍ଧାନ୍ତ ଆପଣ ନାମ ଏସବୁ ଭାବକ ମାନଙ୍କର ସିଦ୍ଧାନ୍ତ, ଏଇ ଶାସ୍ତ୍ର ସିଦ୍ଧାନ୍ତ ନାହିଁ, ଏ ଭକ୍ତର ସିଦ୍ଧାନ୍ତ ନାହିଁ, ବ୍ୟାସଦେବ ପ୍ରଶ୍ନ କରିନାହାନ୍ତି, ସେମାନେ ପାଷଣ୍ଡି, ଯେଉଁମାନେ କୃଷ୍ଣ ଆଉ ଜଗନ୍ନାଥଙ୍କର, ସେମାନେ କୃଷ୍ଣ ଆଉ ଜଗନ୍ନାଥଙ୍କର ପୂଜା କରୁଛନ୍ତି, ଉପାସନା କରୁଛନ୍ତି, କାହାକୁ ବଡ କରୁଛନ୍ତି, ଜଗନ୍ନାଥଙ୍କୁ ବଡ କରିବେ, କିନ୍ତୁ ଜଗନ୍ନାଥ ଅଷ୍ଟମ ଗାଇବେ କଦାଚିତ, କାହିଁ ଗଳୁଛ କାହିଁ ଗଳୁଛ କି ସେ କଦାଚିତ କାନୁପଟେ ଜଗନ୍ନାଥ କାଳିନ୍ଦ ପାଖରେ ଅଛନ୍ତି କି ତାଙ୍କ ଆଗରେ କାହିଁ କୁହାଯାଉଛ, ପ୍ରଭୁପାଦ ମହାରାଜ କହିଛନ୍ତି ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ୍ ଅନ୍ତର୍ଜାତୀୟ କୃଷ୍ଣ ଚେତନ ସଂଘର କାର୍ଯ୍ୟ ହେଲା, ତାଙ୍କର ପ୍ରଚାରକ ମାନଙ୍କର କାର୍ଯ୍ୟ ହେଲା, ସେମାନେ ଯେଉଁଠିକୁ ଯିବେ ତାଙ୍କୁ ଗୋଟିଏ ଜିନିଷ ଆଗ ସେ ହଜାର ପ୍ରଚାର କଲା ପରେ ଗୋଟିଏ ଜିନିଷକୁ ସେ ପ୍ରତିପାଦିତ ନ କରିପାରୁ ତାଙ୍କ ପ୍ରିଚିଂ ହେଉଛି ପ୍ରବତ କରି ପ୍ରିଚିଂ ହେଉଛି ଜିରୋ, କଣ କୃଷ୍ଣ ଯଦି ସ୍ୱୟଂ ଭଗବାନ ଆମ ପ୍ରଚାରର ମୁଖ୍ୟ ଉଦ୍ଦେଶ୍ୟ ଏଇଟା, କୃଷ୍ଣ କିଏ ସ୍ୱୟଂ ଭଗବାନ, ତାଙ୍କ ପାଖରୁ ସମସ୍ତ ପ୍ରକାର ମାନେ ଆସିଛନ୍ତି, ଏଟାକୁ ପ୍ରତିପାଦିତ ଆମକୁ କରିବାକୁ ପଡିବ, ନହେଲେ ଆମମାନଙ୍କର ଆମ ପ୍ରଭୁଙ୍କ ପ୍ରତି ନିଷ୍ଠା କଣ, ବା ଶାସ୍ତ୍ରର ସିଦ୍ଧାନ୍ତ କଣ, ଆଚାର୍ଯ୍ୟମାନଙ୍କର ମତ କଣ, ଆମେ ଲୋକ ମତରେ ଚାଲିପାରିବା କି, ଆମେ ଶାସ୍ତ୍ର ମତ ଆଚାର୍ଯ୍ୟମାନଙ୍କ ମତରେ ଯିବା, ଯାହାର ଭଗବତା ହୋଇଥିଲେ ଅନ୍ୟର ଭଗବତା, ଏଇଟା ମହାପ୍ରଭୁ ସିଦ୍ଧାନ୍ତ ହେଲେ ସ୍ୱୟଂ ଭଗବାନ ଶବ୍ଦର ଅର୍ଥ କଣ, ଯାହାଙ୍କର ଭଗବତାରୁ ଅନ୍ୟଙ୍କର ଭଗବତା ଅଛି, ଯେତେ ଯେତେ ଭଗବାନ ସୃଷ୍ଟି ହେଇଛନ୍ତି, ଆପଣ ଗୋଟେ ଛୋଟିଆ ସିଦ୍ଧାନ୍ତରେ ଆମେ ଜାଣିଦେବା, ଦଶ ଅବତାର ଯେତେବେଳେ ପଢୁଛନ୍ତି ଆପଣମାନେ ଦେଖିବେ କଣ ପ୍ରଥମେ କଣ କୁହାଯାଉଛି, କେଶବ ଦ୍ରୁତ ମୀନ ଶରୀର ଜୟ ଜଗଦୀଶ ହରେ, କେଶବ ଦ୍ରୁତ ନରହରି ରୂପ, କେଶବ ଦ୍ରୁତ ରାମ ଶରୀର, ଅଭିନ୍ନ ରାମ କୃଷ୍ଣ ନୃସିଂହ ଏମାନେ ଅଭିନ୍ନ ଭଗବାନ ଏମାନେ, କିନ୍ତୁ ସ୍ୱୟଂ ଭଗବାନ କି କାହାର କାହାର ସେମାନେ, କୃଷ୍ଣଙ୍କର ଅଂଶ, ଏତେ ଚାଂଶ କଲା ପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ବହୁତ ବଡ ବଡ ବ୍ୟାଖ୍ୟା ରହିଛି, ଆଉ ଶାସ୍ତ୍ର ବ୍ୟାଖ୍ୟା ଶୁଣିବାକୁ ଧୈର୍ଯ୍ୟ ବି ନାହିଁ, ଏ ତୁ ଶବ୍ଦରେ ଅଲଗା ଅବତାରଙ୍କ ଠାରୁ କୃଷ୍ଣଙ୍କୁ ଭିନ୍ନ କରିଦିଆଗଲା, କୃଷ୍ଣ ଯଦି ସ୍ୱୟଂ ଭଗବାନ, କୃଷ୍ଣଙ୍କର ସ୍ୱୟଂ ଭଗବତର ଅନ୍ୟମାନଙ୍କର ଭଗବାନ ପ୍ରତିପାଦିତ ହବ, ସେଥିପାଇଁ କେଶବ ଅଦ୍ଭୁତ ଆମର ହରି ରୂପ, କେଶବ ନୃସିଂହ ରୂପ ଧାରଣ କରିଛନ୍ତି, କେଶବ ରାମସର ଧାରଣ କରିଛନ୍ତି, ସେମାନେ ଭଗବାନ, ଯଦି ସେମାନେ ଭଗବାନ ନୁହନ୍ତି ଆମେ ଯଦି ତାଙ୍କୁ ଭଲ ପାଉନୁ କି କୁହନ୍ତି ତୁମେ କେବଳ କୃଷ୍ଣଙ୍କୁ ପୂଜା କରୁଛ ବଡ କରୁଛ, ଆଉ ତାଙ୍କ ପୁତ୍ର ଆମେ ନୃସିଂହ ଦୋଷୀ କାହିଁ କରୁଛୁ, ଆମେ ରାମନବମୀ କାହିଁ କରୁଛୁ, ରାମନବମୀ କରୁଛେ ନାହିଁ ଉପବାସ କରୁଛେ, ଆମେ କୃଷ୍ଣ ଜନ୍ମ କରୁଛେ, ଆମେ ସମସ୍ତ ଭଗବାନଙ୍କୁ ମାନୁଛେ, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ଯୋଉ ସ୍ଥିତି, କୃଷ୍ଣ ଯଦି ସ୍ୱୟଂ ଭଗବାନ, ସେଟା କୃଷ୍ଣ ଆସି ନିଜେ ଭଗବାନଙ୍କ ମହାପ୍ରଭୁ ରୂପରେ ବା ଶାସ୍ତ୍ରରେ ଭାଗବତ ସିଦ୍ଧାନ୍ତ ହିସାବରେ, ବ୍ରହ୍ମସଂହିତ ସିଦ୍ଧାନ୍ତ ହିସାବରେ ଆମେମାନେ ସବୁବେଳେ ଆମ ନିଷ୍ଠା ଆମର ପରମ୍ପରା ଆଚାର୍ଯ୍ୟମାନଙ୍କର ସିଦ୍ଧାନ୍ତକୁ ଆମେ ସବୁବେଳେ ହୃଦୟ ଭିତରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବୁ, ଯାହାଙ୍କର ଇଷ୍ଟଙ୍କ ପ୍ରତି ସ୍ୱତନ୍ତ୍ର ନିଷ୍ଠା ନାହିଁ, ଇଷ୍ଟ ନିଷ୍ଠା ନାହିଁ, ତାର ଭୋଜନ କେବେ ପକ୍ ହବନି, ପାଚିବନି, ତା ଭୋଜନଟା ଶିଥିଳ ହବ, ଇଷ୍ଟର ନିଷ୍ଠା ତା ନିଷ୍ଠା ପାଖରେ ନିଷ୍ଠା ପାଖରେ ଇଷ୍ଟ ନିଷ୍ଠା ପାଖରେ ଘୃଣା କଥା ବୁଝିପାରୁଛି, ଯେଉଁମାନେ ଅଭିମାନୀ ସେମାନେ ଇଷ୍ଟ ନିଷ୍ଠା ନାମରେ ଘୃଣା କରନ୍ତି, ଯେଉଁମାନେ ଯେମିତି କୁହନ୍ତି ନା ଜଗନ୍ନାଥ ଷୋଳ କଳା ତହ କଳା ଏ ନନ୍ଦ ବଳା, କିନ୍ତୁ ଚନ୍ଦ୍ରଯାତ୍ରା କରି କୃଷ୍ଣଙ୍କୁ ଛୋଟ କରି ଚନ୍ଦ୍ରଯାତ୍ରା ହବ, ଯଦି କୃଷ୍ଣ ଭଜନମାନଙ୍କର ପୂଜା ହବ ସେବା ହବ, ଏଇଟା ଇଷ୍ଟ ନିଷ୍ଠା ନୁହେଁ, ଇଷ୍ଟ ନିଷ୍ଠାରେ ନିନ୍ଦା ନାହିଁ, ଇଷ୍ଟ ଯେତେବେଳେ ଜଣେ ଇଷ୍ଟଙ୍କୁ ଭଲ ପାଏ ସେ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦିଏ, ସେ ସ୍ଥାନଟା କାହା କିଏ ନେଇପାରିବେ, ଯେଉଁ ଜଣେ ସତୀ ନାରୀ ତାର ସ୍ୱାମୀ ତାର ହୃଦୟ ଭିତରେ ଅଧିକାରୀ କରି ରଖିଛନ୍ତି, ସେ ମେଡିକାଲ ଯାଉଛି, ତାର ବାପ ଘରକୁ ଯାଉଛି, ତାର ସଖୀମାନେ ଅଛନ୍ତି, ତାର ଭଉଣୀ ବିବାହ ହେଇଛନ୍ତି, ସେ କେତେ ସୁନ୍ଦର ପୁରୁଷକୁ ଦେଖୁ ତା ବିଷୟରେ ତାର କିଛି ଆଲୋଚନା କରିବା, ସମାଲୋଚନା କରିବା ତାର କାର୍ଯ୍ୟ ନାହିଁ, ତାର କାର୍ଯ୍ୟ ହେଲା ତାର ପ୍ରତିକୁ ସେ ହୃଦୟ ଭିତରେ ରଖିବା, ଇଷ୍ଟନିଷ୍ଠା। ଭଗବାନଙ୍କୁ କୃଷ୍ଣଙ୍କୁ ଏଇଭଳି ଭଲ ପାଇଯାଏ, ଭଲ ପାଇବାର ଶବ୍ଦଟା ରହୁଛି ସବୁ ଭକ୍ତଙ୍କର ଭକ୍ତ ଅଛନ୍ତି କୃଷ୍ଣ କାହିଁକି ଆମେ ସ୍ୱୟଂ ଭଗବାନ କହିବୁ, ଆମେ କେତେ ସରଳ କଥାରେ ବୁଝିବା କୃଷ୍ଣ କାହିଁକି ଆମେ ସ୍ୱୟଂ ଭଗବାନ ବୋଲି କହିବୁ। ଅଲଗା ଅବତାରଙ୍କୁ କହିଲେ ଆପଣ ଛୋଟ କରୁଛନ୍ତି କି, ଆମେ ଛୋଟ କରୁନ, ଆମେ ଯଦି ଛୋଟ କରିବୁ ତାହେଲେ ଆମ ଅପରାଧ ହେଇଯିବୁ ନା, କେଶବ ଧୃତ ରାମ ଶରୀର ସେ କୃଷ୍ଣ, ଯଦି ଆମେ ରାମଙ୍କୁ ନିନ୍ଦା କରିବା ତାହେଲେ କାହିଁକର ନିନ୍ଦା ହେଲା, କୃଷ୍ଣଙ୍କର ବି ନିନ୍ଦା ହେଇଗଲା, ଯଦି ନୃସିଂହଙ୍କୁ ନିନ୍ଦା କରିବା କାହିଁକର ନିନ୍ଦା ହେଲା, ଅସୁବିଧା ହେଇଯିବ ନା। କିନ୍ତୁ ଆମର ଯୋଉ ସ୍ୱତନ୍ତ୍ର ଆମର ଇଷ୍ଟ କୃଷ୍ଣ ଗୌର ରାଧା ତାଙ୍କ ପ୍ରତି ଆମର ସ୍ୱତନ୍ତ୍ର ଆକର୍ଷଣ, ତାଙ୍କୁ ଆମେ ତ୍ୟାଗ କରିପାରିବୁ। ଯେମିତି ଆମେ ଦେଖୁଛେ ରାମାୟଣ ପ୍ରସିଦ୍ଧ ଶ୍ଳୋକ ଅଛନ୍ତି, ହନୁମାନ କହିଲେ ନା, ଶ୍ରୀନାଥ ଜାନକୀ ନାଥ ଅଭେଦ ପରମାତ୍ମନି ମମ ଜୀବସ୍ୱ ସର୍ବସ୍ୱ ରାଜ ମମ ଜୀବନ ସର୍ବସ୍ୱ ରାମ ରାଜୀବ ଲୋଚନ। ଭଗବାନ ତ ବେରକୁ ଡାକିଲେ ହନୁମାନଙ୍କୁ, ହାତ ଯୋଡ଼ି କହିଥିଲେ, ଭଗବାନଙ୍କୁ ଦେଖେଇଲେ, ଭଗବାନ ଶ୍ରୀକୃଷ୍ଣ କେଉଁ ରୂପ ଦେଖେଇଲେ, ରାମ ରୂପ ଦେଖେଇଲେ, ରୁକ୍ମିଣୀକି ସୀତା କରିଦେଲେ, ବଳରାମଙ୍କୁ କିନ୍ତୁ ଧରିଦେଲେ, ଇ ତ ଅଯୋଧ୍ୟା ପୂର୍ବ ଭଳି ଦେଖାଯାଉନି, ଏଇ ସମୁଦ୍ର ଅଛି। କୃଷ୍ଣ ଡାକିଲେ କହିଲେ ସବୁ ତାହେଲେ ପ୍ରଭୁ ଜାଣିଦେଉଛି ଆପଣ ମୋ ଇଷ୍ଟ ନୁହନ୍ତି, ଶ୍ରୀନାଥ ଜାନକୀ ନାଥ ଅଭେଦ ତାକୁ ଇଷ୍ଟ ନିଷ୍ଠା କୁହାଯାଏ, ତାଠାରୁ ହନୁମାନଙ୍କ ଠାରୁ ତାଙ୍କ ସେବକ କୃଷ୍ଣଙ୍କ ସେବକ ମାନଙ୍କର ହନୁମାନ ଛୋଟ କରୁନେ, ତାଙ୍କ ପାଖରେ ଇଷ୍ଟ ନିଷ୍ଠା ଶିଖିବା ବୋଲେ ଶ୍ରୀନାଥ ଜାନକୀ ନାଥ, ଶ୍ରୀନାଥ ଯିଏ ଶ୍ରୀଙ୍କ ନାଥ ଯିଏ ଲକ୍ଷ୍ମୀଙ୍କର ନାଥ ବିଷ୍ଣୁ, ଜାନକୀଙ୍କର ନାଥ କିଏ ରାମ, ଅଭେଦ ପରମାତ୍ମା ତତ୍ତ୍ୱ ସେ ଜାଣିଛନ୍ତି, ଇଷ୍ଟ ନିଷ୍ଠା ଯେଉଁମାନେ ଜାଣି ତାଙ୍କର ତତ୍ତ୍ୱ ସିଦ୍ଧାନ୍ତ ସ୍ଥିର, ଯେଉଁମାନେ ଏମିତି ମୁଁ କହିଲି ନା କହୁଛନ୍ତି ଜଗନ୍ନାଥ ସେମାନେ ତତ୍ତ୍ୱ ସିଦ୍ଧାନ୍ତ କି ଜାଣନ୍ତି, କୌଣସି ସିଦ୍ଧାନ୍ତ ତତ୍ତ୍ୱ ଜାଣନ୍ତି ନା, କେବଳ ଭାବ ପ୍ରବଣତାରେ ଏମାନେ କୁହନ୍ତି। କେମିତି ଯାହାର ଇଷ୍ଟ ନିଷ୍ଠା ଅଛି ତାର ନିନ୍ଦା ନାହିଁ, ଯାହାର ଇଷ୍ଟ ନିଷ୍ଠା ଅଛି ତାର ସିଦ୍ଧାନ୍ତରେ ସେ ପରିପକ୍ ପ୍ରମାଣ ଦେଖ, ହନୁମାନ କଣ କହିଲେ, ଶ୍ରୀନାଥେ ଜାନକୀ ନାଥେ ଅଭେଦ ପରମାତ୍ମନି, ଅଭେଦ ତାଙ୍କ ଭିତରେ ଭେଦ ନାହିଁ, ଦେଖ ଇଷ୍ଟ ନିଷ୍ଠା ଯେଉଁମାନଙ୍କର ଅଛି ତାଙ୍କର ନିନ୍ଦା ନାହିଁ, ପ୍ରମାଣ ହେଇଗଲା ତାଙ୍କ ଅଭେଦ ଦୃଷ୍ଟି। ଆଉ ଉଭୟ ପରମାତ୍ମା କିନ୍ତୁ ମମ ଜୀବନ ସର୍ବସ୍ୱ ରାମ ଆପଣଙ୍କର, ଆପଣ ଭଗବାନ ଶ୍ରୀନାଥ ଭଗବାନ ଜାନକୀନାଥ ବି ଭଗବାନ, କିନ୍ତୁ ମୋର ଜୀବନ କିଏ ରାମ ରାଜ ମୋତେ କ୍ଷମା କର, ରାମଙ୍କ ଚରଣରେ ମଥା ବିକ୍ରି କରିଦେଇଛି, ଇଷ୍ଟ ନିଷ୍ଠତା କୁହାଯାଏ। ମହାପ୍ରଭୁ ଶ୍ରୀ ହନୁମାନ ନିଜେ ଭରାରିଗୁପ୍ତ ହେଇକି ଆସିଲେ, ଭରାରିଗୁପ୍ତ ହେଇକି ଆସିଲେ, ଚୈତ୍ର ମହାପ୍ରଭୁଙ୍କର ବହୁତ ବଡ ସେବକ ଥିଲେ ଏବଂ ସିଏ ବି ସେ କଥା କହିଥିଲେ, ମହାପ୍ରଭୁ ପରୀକ୍ଷା କଲେ, ମୁରାରୀ ମୁରାରୀ ତୁମେ କୃଷ୍ଣଙ୍କୁ ଭଜନ କର, କୃଷ୍ଣ ସର୍ବାଶ୍ରୟ ସର୍ବ ଐଶ୍ୱର୍ଯ୍ୟମୟ ସର୍ବ ସୌନ୍ଦର୍ଯ୍ୟମୟ ତୁମେ ତାଙ୍କୁ ଭଜନ କର। ମୁରାରୀ ଦ୍ୱନ୍ଦ୍ୱରେ ପଡ଼ିଗଲେ, ସେ ପୂର୍ବରେ ହନୁମାନ ଥିଲେ ନା, ଦ୍ୱନ୍ଦ୍ୱରେ ପଡ଼ିଗଲେ, କହିଲେ କଣ କରିବି, ଚୈତନ୍ୟ ମହାପ୍ରଭୁ ମୁଁ ଜାଣି, ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ, କିନ୍ତୁ ମୁଁ ଭଜନ କରିକରି ବାଲ୍ୟକାଳରୁ କାହାକୁ ଆସିଛି, ରାମଜୀଙ୍କୁ ଆସିଛି। ଆଚ୍ଛା ସେଇ ଭଗବାନ ମୋତେ କହୁଛନ୍ତି କୃଷ୍ଣଙ୍କର ଭଜନ କରିବେ, ମୁଁ କଣ କରିବି, ଦ୍ୱନ୍ଦ୍ୱରେ ପଡ଼ିଯାଇଛି, ରାତ୍ରିମାନେ ଚିନ୍ତା କରୁଛୁ ଏବଂ ପ୍ରାତଃକାଳ ଆସି ପହଞ୍ଚନ୍ତି, ଚୈତନ୍ୟ ମହାପ୍ରଭୁ କହୁଛନ୍ତି, ପ୍ରଭୁ ମୋତେ ଅନୁମତି ଦିଅନ୍ତୁ, ମୁଁ ସ୍ୱର୍ଗ ଛାଡ଼ିଦେବି, ରାମଚନ୍ଦ୍ର ପାଦେ ମୁଁ ବେଚି ଆସି ମଥା, ମୁଁ ମଠଟା ବିକ୍ରି କରିଦେଉଛି ରାମଚନ୍ଦ୍ରଙ୍କ ଚରଣ କମଳ, ଯେତେବେଳେ ତାଙ୍କ ଚରଣ କମଳକୁ ମଠଟାକୁ ବାହାର କରିବା ପାଇଁ ମୁଁ ଚାହୁଁଛି, କୃଷ୍ଣଙ୍କ ଚରଣ କମଳରେ ମଠଟାକୁ ରଖିବା ପାଇଁ ଚାହୁଁଛି, ମୋର ହୃଦୟ ଫାଟି ଯାଉଛି, ଆଉ ଆପଣଙ୍କ ଆଦେଶ ବି ଲଙ୍ଘନ କରି ମୁଁ ରଖିବି, ତେଣୁ ମୋତେ ଅନୁମତି ଦିଅନ୍ତୁ, ମୁଁ ସ୍ୱରଟା ଛାଡ଼ିଦେବି। ଆପଣ ଖୁସି ହେଇ ମୁଁ ତୁମକୁ ପରୀକ୍ଷା କରିବା ପାଇଁ କହୁଥିଲି, ଆଉ ଇଷ୍ଟ ନିଷ୍ଠା କୁହାଯାଏ, ଯେଉଁମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଭଜନ କରନ୍ତି, ଆମେ ଯେଉଁ କୃଷ୍ଣଙ୍କର ଭକ୍ତ ଯୋଉ ଦିଗରେ ଦେଖୁଛନ୍ତି ନା, ଆମ ଗୌଡ଼ କୁହାଯାଏ, ଗୌଡ଼ ଗୌଡ଼ ମଣ୍ଡଳ ଭୂମି ଯେବା ଜାଣେ ଚିନ୍ତାମଣି, আমি গৌরাঙ্গ মহাপ্রভুঙ্কর ভক্ত, সে কৃষ্ণ বা গৌরাঙ্গ মহাপ্রভুঙ্কর আসছিলেন, মহাপ্রভুঙ্কর ভক্ত আমি গৌরীর সাথে রাখবো, কৃষ্ণ ভক্ত কি তুমি গৌরীয় কাই করছ, আমি কৃষ্ণ কৃষ্ণঙ্কর ভক্ত রাধারাণীঙ্কর ভক্ত, কিন্তু গৌর যেভাবে কইছেন আমি সেইভাবে ভক্ত, সে আমার যে পথ দেখেছেন আমি সেই পথ যাচ্ছি, সে কে পথ দেখেছেন ভগবান কৃষ্ণকে দেখ কৃষ্ণকে ভাল পাইয়া পড়ি, আমি স্বার্থ কামনা সিদ্ধান্তের অস্থির হলে চিত্ত বিচলিত হলে কৃষ্ণ প্রতি স্বতন্ত্র নিষ্ঠা না রহিলে আমি ইষ্ট উপলব্ধি করিপারিবানি, কৃষ্ণ উপলব্ধি করিপারিবানি। সেদিকে এই বৃন্দাবন যাইছি, এই বৃন্দাবনরে গোটে স্থান অছন্তি কৃষ্ণঙ্কর গোটে স্থান, তখন শেষ সাই বলে কহতি ব্রজভাষায় তখন শেখ সাই সে গাঁটা না কুহ শেখ সাই তাঙ্ক ব্রজ বলি ভাষায় কহ, কৃষ্ণ নিজ পরীক্ষা করিপারি চাইলে কাহক গোপীমান এবং গেলে দেখি গোটে বহু বড় তাকে সাগর কুহতি, কন বহু বড় তালা পোখরী আছে, বহু বড় কেতে একর কুড়ি তিরিশ একর গোটে বহু বড় তালাব আছে, ভগবান কৃষ্ণ সেটি নিজে কৃষ্ণ নিজে হলে বিষ্ণু সেটি হসুলে লীলা করুলে গোপীমানন্দ সুন্দরী কৃষ্ণ নিজে বিষ্ণু হয়ে গেল, নিজে সেটি বিষ্ণুর উপরে বিষ্ণু যেভাবে জল ক্রীড়া করন্তি বা জল সাই সেভাবে জল সয়ন কলে সে বিগ্রহ অনুসন্ধি কলে সুন্দর মন্দির বিগ্রহ আছে, গোপীমান কন কলে গোপীমান কন কলে বিষ্ণু দেখি কন কহিলে আসি প্রার্থনা কলে বিষ্ণু আমার কৃষ্ণ কেমন অনুসন্ধি আমার পতি আমার প্রাণপতি কেমন অনুসন্ধি আমার কৃপা করতু আমি কেমন তোমার দর্শন করি তোমাকে কেমন প্রাপ্ত হব, কৃষ্ণ নিজে বিষ্ণু হওয়া পরে বি কৃষ্ণঙ্কর বিষ্ণু রূপ প্রতি আকর্ষিত নুহতি, সেমানে সে কৃষ্ণ রূপ দেখে পাইছে ব্রজেন্দ্র নন্দনকে দেখে পাইছে ইষ্ট নিষ্ঠা পাওয়া যায় কেবল ব্রজেন্দ্র নন্দন কিশোর কৃষ্ণ আমার আরাধনা কিশোর কৃষ্ণ দ্বারকেশ মন্দি মথুরেশ মন্দি দ্বারকাকে চালিগলে মথুরাকে চালিগলে রাজা হয়েগলে সে রাধা নাহতি সে অনুকূল কৃষ্ণ নুহতি আমাকে গৌর শিখিয়েছিল আমাকে সেই কৃষ্ণ দরকার, সে দ্বারকা সে কৃষ্ণ মসুরতে কৃষ্ণ শ্রী কৃষ্ণ কৃষ্ণের রাধাঙ্কর ভাব না ব্রজর ভাব না আমার ইষ্ট নিষ্ঠা করা যায় কিন্তু উন্নত বহু উন্নত তত্ত্ব কিন্তু আমার ইষ্ট নিষ্ঠা আমি ব্রজের সাথে আমি কৃষ্ণকে দেখা পেয়ে চাহ কেমনি দেখা পেয়ে চাহ পূর্ণ রসরে রাধা থিবে সখী মানে থিবে প্রজয় ভাব থিব আমি তাঙ্কু পূজা করিব তাঙ্কু প্রার্থনা করিব অন্য রূপ প্রতি আমার মন আকর্ষিত দ্বারকেশ মথুরেশ কৃষ্ণ প্রতি নয় আমার অনুকূল কৃষ্ণ আনুকূল্য আনুকূল্য কৃষ্ণ অনুশীলন যে আমি অনুকূল কৃষ্ণ যে প্রজয় কৃষ্ণ প্রজাবাসী মানে অনুকূল কৃষ্ণ সেবা করেন চব্বিশ ঘন্টা দিন রাতে কৃষ্ণ চিন্তা আমি গোটিয়ে উৎসব করছে পচাশ পচাশ ভক্ত ডাকে করছা গোটিয়ে উৎসব গোটিয়ে প্রসাদ পাইনি তার দেহ চালুনি দু ঘন্টা আমি শুই মানে চারি ঘন্টা পাঁচ ঘন্টা সাত ঘন্টা বি আমি রেস্ট নেছি দিনের কিন্তু গোটি মানে প্রতিদিন রাতে প্রতিদিন রাতে কতবে আরম্ভ হয়ে নিশান্ত লীলা যে আরম্ভ হয়ে প্রতিদিন রাতে আটটা তিরিশ চারি প্রহর ভোর প্রতিদিন মঙ্গল আরতি হচ্ছে সখী মানে বিভিন্ন কুঞ্জ সাজাতে নিজ হাতে আমি টেন্ট বেলা বলে টেন্ট করছে আমি কম করছে রজর অনুকূল কৃষ্ণ গোপীমানে যখন সেবা করত নিজ কুঞ্জ নিজ হাতে কুঞ্জ কুঞ্জ যাইছিল কুঞ্জ সাজে উঠলে ফুল ପୁଷ୍ପ ବୃନ୍ଦାବନର ପୁଷ୍ପକୁ ନିଜେ ଚୟନ କରୁଥିଲେ, ନିଜ ଯୋଉ ପୁଷ୍ପ ମାଳା କରୁଥିଲେ ସବୁ ସୁଗନ୍ଧ ପୁଷ୍ପ ଆଣି ପୁଷ୍ପର ବସ୍ତ୍ର ବୁଝିପାରୁଛନ୍ତି, ଆମେ ଟେଲର ପାଖରୁ ଆଜି ଜନ୍ମାଷ୍ଟମୀରେ ଡ୍ରେସ୍ ତିଆରି କରିଥିଲି ପୋଷାକ ଦେଇଛି ତାକୁ କିଛି ଦେଖିଥିଲେ ନାଇଁ ନାଇଁ ସେମାନେ ହାତରେ କୃଷ୍ଣ ଯୋଉ ବସ୍ତ୍ର ପିନ୍ଧିବେ ଫୁଲର ବସ୍ତ୍ର, ଯେଉଁ ଫୁଲର ବସ୍ତ୍ର ରାଧାଣୀ ପିନ୍ଧିବେ ସେଇ ଫୁଲର ବସ୍ତ୍ର କୃଷ୍ଣ ପିନ୍ଧିବେ, ଆଉ ଶଯ୍ୟା ସେଇ ଫୁଲର ଶଯ୍ୟା ହବ, କୁଞ୍ଜର ଯୋଉ ପରଦା ଲାଗିବ ଯୋଉ କୁଞ୍ଜର ଦ୍ୱାରା ଦ୍ୱାରି ରହିବେ ପରଦା ଲାଗିବ ସେଠି କିଏ ରହିବେ, ସେଠି ଯୋଉ ପରଦା ଲାଗିବ ସେ ପୁଷ୍ପର ପରଦା, ସେ ଗୋଟିଏ ପୁଷ୍ପ ସମାନ କର୍ମ ଏଭଳି ସେବା ଅନୁପଳ କୃଷ୍ଣଙ୍କର ସେବା, ଇଏ ହେଉଛି ଆମର ଇଷ୍ଟ, ତେଣୁ ଯେ ସ୍ୱୟଂ ଭଗବାନଙ୍କ ଠାରୁ ଆମେ ଆଶ୍ରୟ ତତ୍ଵକୁ ଆମର ଇଷ୍ଟ ନିଷ୍ଠା ଆମର ସ୍ୱୟଂ କୃଷ୍ଣଙ୍କୁ ଆମେ ଯୋଉ ସେବା କରୁଛେ, ସ୍ୱୟଂ କୃଷ୍ଣଙ୍କୁ ଯୋଉ ଆମେ ସେବା କରୁଛେ ଭଜନ କରୁଛେ କଣ ତାର ତତ୍ଵ ରହିଛି, ଆମର ଇଷ୍ଟ ନିଷ୍ଠା କିଭଳି ରହିବା ଦରକାର ନା, ରସର ପୂର୍ଣ୍ଣ ରସର ତାରତମ୍ୟରେ ବୈଚିତ୍ର ତାର ମାପକାଠିରେ ସେ ସ୍ୱୟଂ ଭଗବାନ ହେଇଛି, ବୁଝିପାରୁଛନ୍ତି କେତେଟା ରସ ଅଛି ଭକ୍ତିରେ, କେତେ ରସ ଅଛି ପାଞ୍ଚ ପ୍ରକାର ଅଛି ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ଶାନ୍ତ ରସରେ କିଛି ଆଦାନ ପ୍ରଦାନ ନାହିଁ ଭାବ ନାହିଁ, ସେଥିପାଇଁ ଚତୁର ମହାପ୍ରଭୁ ଆସିଲେ ଆମର ଗୌଡ଼ିଓ ଧାରାରୁ ଶାନ୍ତ ପଡ଼ିଲେ ନାହିଁ ଶାନ୍ତ ଗ୍ରହ, ଇଏ ଅନୁକୂଳ କୃଷ୍ଣଙ୍କ ସୁଖ ବିଧାନ କିଛି କରିପାରୁନାହାନ୍ତି, କୃଷ୍ଣଙ୍କୁ ସୁଖ ଦେଇପାରୁନାହାନ୍ତି, କୃଷ୍ଣଙ୍କୁ ସୁଖ ଦେଇପାରୁନାହାନ୍ତି ସେ ରସର ଆମର କଣ ଆବଶ୍ୟକ ଅଛି, ସେ ରସର କଣ ଆବଶ୍ୟକ ଅଛି, ଶାନ୍ତ ରସ ପରେ ଦାସ୍ୟ ଆଉ କେତେଟି ରସ ରହିଲେ, ଶାନ୍ତ ରସ ପରେ ଆଉ ଚାରିଟି ରସ ରହିଲେ ଦାସ୍ୟ ସଖ୍ୟ ବାତ୍ସଲ୍ୟ ଆଉ ମାଧୁର୍ଯ୍ୟ, ଏ ଚାରି ରସ ରହିଲେ ଅଲଗା ଭଗବାନଙ୍କ ଠାରୁ କୃଷ୍ଣଙ୍କର ଏ ରସର ହିଁ ତାର ତମ୍ୟ ରହିଛି, ସେ ସ୍ୱୟଂ ଭଗବାନ ହନୁମାନଙ୍କ ଦାସ ଥିଲେ କି ନାହିଁ, କିଏ ଥିଲେ ସରି ରାମଙ୍କ ଦାସ ଦାସ କିଏ ଥିଲେ, ଦାସୀ ରସ ନୃସିଂହଙ୍କ ଦାସ କିଏ ଥିଲେ, ଭଗବତ ତାଙ୍କ ନାମ ଅଛି କେତେ ମହାନ ଗୁଣ ସମ୍ପନ୍ନ, ହନୁମାନ କେତେ ମହାନ ଗୁଣ ସମ୍ପନ୍ନ, ରାମାୟଣରେ ଭାଗବତ ତାଙ୍କର ନାମ ଅଛି, ସେମାନେ ଦାସୀ ରସ ସାଧକ, କିନ୍ତୁ ବ୍ରଜର ଚିତ୍ରକ କତ୍ରକ ସଖାମାନେ କିଣି ଏମାନଙ୍କୁ ସେ ଦେଶ ସମ୍ମାନିତ ସେମାନେ କେବେ ସମ୍ମାନିତ ଦାସୀ ହେଲେ ବି ସେମାନେ କୃଷ୍ଣଙ୍କୁ ଯେଭଳି ଭଲ ପାଉଥିଲେ, କୃଷ୍ଣଙ୍କ ପାଇଁ ଯେଭଳି ସେମାନଙ୍କର ସୁଖ ବିଧାନ ଥିଲା, କୃଷ୍ଣଙ୍କ ପାଇଁ ଯେଭଳି ଚିନ୍ତା କରୁଥିଲେ ସେଟା ଉଦା ଅବତାରେ ଦାସୀମାନଙ୍କ ପାଖରେ ନାହିଁ, ବ୍ରଜର ଜଣା ଦାସ ଦାସ ଥିଲେ ସେମାନେ ସମ୍ପୂର୍ଣ୍ଣ, ହନୁମାନଙ୍କ ଦାସ୍ୟରେ ଶୀତଳତା ନାହିଁ, ପ୍ରହ୍ଲାଦଙ୍କ ଦାସ୍ୟରେ ଶୀତଳତା ନାହିଁ, କିନ୍ତୁ କୃଷ୍ଣଙ୍କର ଯୋଉ ସଖା ଆଣିଥିଲେ ସେମାନେ ଯୋଉ ଦାସ ଥିଲେ ତାଙ୍କ ଦାସର ପ୍ରେମରେ ଗାଢ଼ତା ରହିଛି, ଭଲ ପାଇବାଟା କଣ ବୁଝିପାରୁଛନ୍ତି ନାହିଁ, କଣ ଦାସ କଥା କହିଲେ ବୁଝିପାରିବ, ଅଫିସରେ ଚାକର ଅଫିସରେ ଚାକର ଜାଣିଛ ନାହିଁ, ତାକୁ ଚାକର କହିବି ଅଫିସରେ କଣ କହୁଛନ୍ତି ଇଂଲିଶରେ ତାକୁ ପିଅନ, ପିଅନର ପିଅନର କଣ କାମ, ପିଅନର ଯୋଉ କାମଟା କଣ, ସବୁ ତୁମେ ଯିବ ଅଫିସକୁ ଝାଡ଼ଦେବ ଦଶରୁ ଚାରିଟା ପର୍ଯ୍ୟନ୍ତ ସେ ତୁମର ପିଅନ, ଦଶରୁ ଚାରିଟା ନା ଆଉ ତାପରେ ପାଞ୍ଚଟା ହେଇଗଲେ ସିଏ ପକେଇ ବାବୁ ଆଜ୍ଞା ଆମର ଅଫିସ କାମ, ରସଦ ଗୋଟେ ମାରିବ ଘରକୁ ଚାଲିବ, କିନ୍ତୁ ତୁମର ଘରକୁ ଆସିଗଲା ପରେ ତୁମର ଘରେ ଯଦି କି ଆଜିକାଲି ତ ଉଦାହରଣ ଦେଲେ ବୁଝେଇ ପାରିବନି, ଆଜିକାଲି ଘରେ କଣ ରଖିଛନ୍ତି କଣ କଥା କହୁଛନ୍ତି, ହାଉସ ହାଉସ ସର୍ଭେଣ୍ଟ ନା କଣ କହୁଛନ୍ତି ଇଂଲିଶରେ, ହଁ ମେଡ ମେଡ ସର୍ଭେଣ୍ଟ ମେଡ ଯାହା ରଖିଛ ତୁମେ ଘରେ, ସିଏ ସେମିତି ନୁହଁ, ଆମେ ସବୁ ଦେଖିଛୁ ପୂର୍ବ କାଳରେ ସବୁ ରହୁଥିଲେ ବର୍ଷ ପାଇଁ ନେଇଯିବେ ଧାନ, ବର୍ଷ ପାଇଁ ସବୁ ରୁହନ୍ତି ବର୍ଷ ପାଇଁ ନେଇଯିବେ ସେମାନେ, ସେମାନେ ତୁମ ଘରେ ପୁରା ରୁହନ୍ତି ଖାଆନ୍ତି ରୁହନ୍ତି, ସେମାନେ ଗୋଟେ ପ୍ରକାର ସେବା କରନ୍ତି, ସେମାନେ ରାତି ଦିନ ଲେଖିଥାନ୍ତି, ଯେତେବେଳେ ମାଲିକ ଲେଖିଲା ସେତେବେଳେ ସବୁ ପାଞ୍ଚ ଟ୍ୱେଣ୍ଟି ଫୋର୍ ଆୱାର୍ ଡ୍ୟୁଟି, ସିଭିଲ ଆସ ସେବା କରୁଛି, ତାର ଗାଢ଼ତା ଅଫିସରେ ଦଶରୁ ଯେ ପାଞ୍ଚ ଦାସୀ ରସ ତାର ଗାଢ଼ତା ଦେଖ, ତୁମର ଘରେ ଯିଏ ପଇସା ନେଇକି ବାର ମାସ ରୁହନ୍ତି କଣ କରୁଛି, ବାର ମାସ ନେଇ ସେ ରୁହନ୍ତି ବର୍ଷିକିଆ ବର୍ଷିକିଆ ମୁଣ୍ଡ ବିକନ୍ତି ସେମାନେ, ତାଙ୍କର ରାଶି ରସରେ ଗାଢ଼ତା ଦେଖ, সে পড়ছেন তাকে দিন রাতে কিছু কন্ডিশন নেই, তোমার স্ত্রী সে দাস নয়, দাসী নয়, সে তোমার তোমার স্ত্রী যে তোমার দাসী কি দাসী নয়, প্রেমের যেমনি সব রসটা আছে, মাধুর্য প্রেমের দাসের রস আছে, সত্য রস আছে, বাৎসল্য প্রেম আছে, মাধুর্য স্বয়ং আছে, তোমার ভাই তোমার কোন দাস কি, তোমার পুয়া তোমার পিতা যে তেল কেউ দেহ বাজিছি ন বাজিছি দেখি পুয়া ঠান্ডা হয়েছি কিছু আলু পানি গাধা পাই চাই মালিক আনি মতো কহিলা মু গাধে মা সে মা যে পুয়ের পুকু গাধি দেব তেল দিকে পেটরে পানি ভিতরে বসে দেবে পেট কু কাড়ে তার সব অঙ্গ কু দেখি বড়ি লাগে ভিতরে বড়ি যাবে তার পেট কুকুর গাধে দেব তুমি দেখি পুয়ার পেটটা ভারি গেল তার বোধ জিয়া হয়ে গেল কুর্মি হয়ে গেল ও পুয়ার হাড় দেখা যায় তার বোধ খাদ্য হজম হয়নি কৃষ্ণ আমি আমার আচার আমি বঞ্চু সে যদি কৃষ্ণ মেলতে না মেলতি সে কেবল তাঁর হাতের কথা কিন্তু তত্ত্ব তত্ত্ব জানলে ঈশ্বর নিশ্চিত আসবেনি সেবার গাঢ়তা রয়েছে তিনটা উদাহরণ দিলাম অফিসরে যে সেবা করছি বার মাস তোমার যে সেবা করছি তোমার মা বা তোমার স্ত্রী সেবা করছি সে সেবার গাঢ়তা আলাদা আছে সে রস আলাদা আছে নখর শিখ পর্যন্ত মা দেখি দাসী আনিকে রোষেই করে দিয়ে ভোজন দিয়ে দেব কিন্তু ভোজন তাই পাখানে বসিকি যে ভোজন করছি সে কেবে চাহিবনি আমার দাসী কে মো পুক দিয়ে আনি দিয়ে দেব কোন কোন আজকাল সে বনাউছি জলখিয়া চাউমিন বা কোন দিয়ে দেব টিকে সে আনিব তার সাথে কোন গড়ে গাড়ি করি ধুয়ে দেব ছুয়া খাইলা কি নাই সে খাইলা বেড়ে কেউ রোষ কল সে দেখিবে কিন্তু মা রব সে বসিকি দেখিব মা অলগা কাম পড়ে গেল সে পড়ে আসিকি দেখিব অশ্বদৃষ্ট সমস্ত ভগবান রাম ভগবান কৃষ্ণ কৃষ্ণ ভগবান বারা ভগবান সমস্ত ভগবান কিন্তু কৃষ্ণ কাহিনী কৃষ্ণ ভগবান না প্রেমর সে প্রেমর ঠাকুর সে ভজন শিব প্রেমর ঠাকুর গোড়া সে প্রেমর ঠাকুর সে নিজে মহাপ্রভুকে আসলে কৃষ্ণকে কেবল প্রেমর সেবা করা যায় প্রেম না হলে কৃষ্ণ কিছু জিনিস গ্রহণ করবে না প্রেমকে কৃষ্ণ বাহার করে দিয়ে সে কেবল ভগবান কোন দেবে তোমার মুক্তি দেবে ধর্ম অর্থ কাম প্রেমকে যদি কৃষ্ণ অলগা করে দিয়ে সে ভগবান দেবে আবার স্বয়ং ভগবান দেবে মহাপ্রভু কৃষ্ণ সে অন্নপূর্ণ কৃষ্ণ হবে মহাপ্রভু বস্ত্র অরণ করছন্তি কৃষ্ণ সখা মানুষ দাস্য রস সখা মানুষ ধরি যাইছেন বালক মানে সরল বালক সখা মানে এতে আনন্দ দিয়ে প্রজরে উচ্চারণ বেড়ে যে রাশি গাঢ়তা আছে শুক্র রাশি গাঢ়তা আছে রামঙ্কর সখা কি দিলে সুগ্রীব প্রতারণ করবে প্রতারণ কহিলে না আজ্ঞা বাড়ি ইমর সর্বস্ব নিয়ে যাইছি বাড়ি আউ রাম বাড়িকে উদ্ধার কলে প্রতিশ্রুতি দেলে অগ্নিকে পরিক্রমা কলে আজ্ঞা রাজ্য ফেরি পাইগলে মাসিক সীতা অন্বেষণ আপনার সাহায্য করবে গলে কুয়াড়ে সুগ্রীব যাই 또 딸은 우리를 너랑 구하고 이 속혀서 속혀 손으로만 따지 가하다나니 무슨 소리 우리 도대체 뭐였지 그저께 불난 여자 속하면 그시는 걸 불난 여자에 그시는 거에 있었는데 그시는 다 했었는 거 봐 아 그시는 거 아직 젊었나 그시는 거 아무리 하면 되나 प्रभुपाजो अंदर कृष्ण चेतना संगठन चेतना कृष्ण चेतना शब्द प्रेम कृष्ण भल पाइब चेतन कृष्ण चेतन कृष्ण अनुकूल कृष्ण प्रेम जहां प्रेम सेवा कर प्रेम कृष्ण बस है प्रेमिकार भजी गुरु दरबार कहते प्रेम भजन कर प्रेम सेवा कर से प्रेम ठाकुर से काठ पुतला नुहति प्रेम सब प्रेम प्रेम ठाकुर जब तुम प्रेम अच्छे तुम स्त्री पुत्र कन्या धन बंधु बांधव प्रति कृष्ण से प्रेम कर जानपर तुम कृष्ण किए आज जन सखा किए थे केवल कौन सुदूर थे आज जन सखा थे किए विभीषण विभीषण संगे मैत्र बसल मैत्र बसला विभीषण कहीदेल ना विभीषण चल ना ରାମ ଅଭିଷେକ କରେ ସେମାନେ ସଖୀ ବସର ଗାଢତା ରାମଲୀଳାରେ ଯୋଉ ଗାଢତା ଅଛି କୃଷ୍ଣ ଲୀଳାରେ ରସର ଗାଢତାରେ କି ଅବଗାହନ କରିପାରିବେ ସମୁଦ୍ରରେ ଆପଣ ବୁଡ଼ିବେ ସମୁଦ୍ରରେ ବୁଡ଼ିଲେ ପାଦ କୋଉଠି ପାଇବ ପାଦ ପାଇବନି ଯିଏ ବୁଡ଼ିବା ପାଇଁ ଚେଷ୍ଟା କରିବ ସେ ବୋକା ସମୁଦ୍ର ବୁଡ଼ିବା ଦରକାର ନାହିଁ ସମୁଦ୍ର ମାପିବା ଦରକାର ନାହିଁ ସମୁଦ୍ର କାର୍ଯ୍ୟ ହେଲେ ତୁମେ ସମୁଦ୍ରରେ କେବଳ ପହଁରିବ ନା କିଛି କରିପାରିବ ଫଳଫଳ ପାଇବନି କୃଷ୍ଣଙ୍କ ରସ ସେଇଭଳି ଆଉ ସେ ତ ଭଗବାନ ରହିଲେ ତାଙ୍କ ରସକୁ ମାପି ଦେବ ତାଙ୍କ ରସକୁ ମାପି ଦେଇପାରିବ ଏତିକି ବାଟ ସୀମା ଦେଖ ଶୁକ୍ରଙ୍କର ସୀମା ମାପିଯାଏ ବିଭୀଷଣ କହିଲେ ନା ରାମଜୀ ଆଉ ଅଭିଷେକ ହେଲା ବିଭୀଷଣ କଣ କହିଲେ ରାମ ଅଭିଷେକ ସରିଲା ପରେ ବିଭୀଷଣ ବି କହିଲେ ମୁଁ ଯିବିନି ରାମ କହିଲେ କଣ ଆରେ ତୁମ ଆଗରେ ପା ରାବଣର ସ୍ତ୍ରୀ କିଏ ମନୋଜରେ କଣ କହିଥିଲା ସ୍ୱାମୀ ତୁମେ ବି ଦେବା ଆଲନି ଲଙ୍କା ବି ଦେବା ଆଜ୍ଞା ସଖ୍ୟରସର ଏତେ ଗାଢତା ନଥିଲା ସେଥିପାଇଁ ରାମ ପାଖ ରହିବା ପାଇଁ ଚାହୁଁଥିଲେ କିନ୍ତୁ ରାମ ଯେତେବେଳେ କହିଥିଲେ ଯାଅ କିନ୍ତୁ ସଖାମାନଙ୍କୁ ତ କଣ କହିଗଲେ କୃଷ୍ଣ ପକେଇ ଯାଇଛନ୍ତି ନା ସୁଧା ସେମାନେ ଗାଉଁଲି ପିଲା ନା ବ୍ରଜବାସୀମାନଙ୍କ ତ ଗାଉଁଲି ତୁ ଭଗବାନ ରହିବା ବେଳେ ଗାଉଁଲି ଲୋକ ହେବାକୁ ପଡେ ଗାଉଁ ଲୋକମାନେ ଗାଉଁଲି ପଲିଟିକ୍ସ ନୁହେଁ ଗ୍ରାମୀଣ କଣ କୁହାଯାଏ ଗ୍ରାମୀଣ ସରଳତା ଆବଶ୍ୟକ ଅଛି ଗ୍ରାମୀଣ ଭାବଧାରଣ ଆବଶ୍ୟକ ଅଛି ଗ୍ରାମୀଣ ଜୀବନ ସର୍ବ ସିମ୍ପଲ ଲିଭିଂ ଆଇଥିଲି କିନ୍ତୁ ଗ୍ରାମ କୂଟନୀତିର ଆବଶ୍ୟକ ନାହିଁ ସେଇଟା ଆବଶ୍ୟକ ନାହିଁ କିନ୍ତୁ ଗ୍ରାମୀଣ ଭାବଧାରା ବିଚାରଧାରା ଯେମିତି ବ୍ରଜବାସୀମାନେ ରହୁଥିଲେ ସରଳ ନା ସଖାମାନେ ପଚାରିଲେ କାମ କୁଆଡେ ଯାଉଛ ମାମୁଁ ବାପୁ ଡାକିଛି ନା ଯଜ୍ଞ କରୁଛନ୍ତି ଏମାନେ ଖୁସି ହେଇଗଲେ ସରଳ ନା ଦେଖ ମୁଁ ଯିବି ମାମୁଙ୍କର ଯଜ୍ଞ ହଉଛି କେଉଁ ଯଜ୍ଞ ଧନଯଜ୍ଞରେ ବଡ଼ ବଡ଼ ଋଷିମୁନି ମାନେ ଆସୁଛନ୍ତି ନା ସେଠି ଆଶୀର୍ବାଦ ଦେବେ ବଡ଼ ବଡ଼ କଂସ ଯଜ୍ଞ କରୁଛି ମାନେ ଯେତେ ପଣ୍ଡିତ ଆସିବେ କେତେ ବଡ଼ ବଡ଼ ପଣ୍ଡିତ ମାନେ ଆସିଥିବେ ସଂସାର ସବୁଠୁ ବଡ ବଡ ପଣ୍ଡିତ ମାନେ ଆସିଥିବେ ନା ସୁଦାମା ସୁବଳ ସଖାମାନଙ୍କୁ ବୁଝାଉଛନ୍ତି ଦେଖ ମୁଁ ଯାଉଛି ମୁଁ ପଳେଇ ଆସି କିନ୍ତୁ ସେମାନଙ୍କ ପ୍ରେମ ଏତେ କଥା ଥିଲା କିନ୍ତୁ ହୃଦୟ ଏତେ ସରଳ ଥିଲା କୃଷ୍ଣ ତାଙ୍କୁ ଠକିଦେଲେ କେମିତି ଠକିଲେ ଏମିତି କହିଦେଲେ ମୁଁ ଯାଉଛି ମୁଁ ସେମାନଙ୍କର ଆଶୀର୍ବାଦ ନେଇ ବ୍ରାହ୍ମଣ ମାନଙ୍କର ଆଶୀର୍ବାଦ ନେଇ ମୁଁ ଆସିବି ଆସିଲେ ବ୍ରଜରେ ଯୋଉ ଏତେ ଉତ୍ପାତ ହଉଛି ଯୋଉ କଣ ଅସୁରମାନେ ଆସୁଛନ୍ତି ଦେଖୁଛ ନା କେତେ ମୋତେ ହଇରାଣ କରୁଛନ୍ତି ମୁଁ ମଥୁରାରୁ ବ୍ରାହ୍ମଣ ମାନଙ୍କ ପାଖରୁ ଯେତେବେଳେ ସବୁ ଆଶୀର୍ବାଦ ଧରିକି ଆସିବି ଆଉ ଅସୁରମାନେ ବ୍ରଜକୁ କିଏ ଆସିବେନି କିଏ ଆକ୍ରମଣ କରିବେ ତୁମେମାନେ ଆରାମସେ ଗାଇ ଚାଲିବ ତୁମେ ଲଙ୍କା ନାକୁ ଶୀଘ୍ର ଯାଅ ଶୀଘ୍ର ଯାଅ ଜାଣିକି ତୁମେ ପଳେଇ ଆସିବ, କୃଷ୍ଣ ତୁମେ ଯାଉଛି ପଳେଇ ଆସିବ। ସୁଗ୍ରୀବ ବିଭୀଷଣଙ୍କର ଯୋଉ ସଖ୍ୟ ବର୍ଷର କାଳତା ସୁଦାମା ସୁବଳଙ୍କର ତା ନାହିଁ। ଏମାନେ ଶହେ ବର୍ଷ ପ୍ରତିଦିନ ଯେଉଁ ବୃକ୍ଷରେ କୃଷ୍ଣ ଆରୋହଣ କରୁଥିଲେ ସେ ବୃକ୍ଷ ମୂଳକୁ ଯାଆନ୍ତି ଏବଂ ସେଇଠି ତାଙ୍କ ବିଷୟରେ ଚିନ୍ତା କରନ୍ତି, ସଖ ବିଷୟରେ କୃଷ୍ଣ ବିଷୟରେ ଚିନ୍ତା କରନ୍ତି। କାରଣ ବୋଧ ଆମକୁ ତୁ ଠକିଲି ଚାଲିଗଲୁ, କାହିଁକି ଠକିଦେଇ ଚାଲିଗଲୁ, ଓ ଆମେ ତତେ ବହୁତ କଷ୍ଟ ଦେଇଛୁ। କଣ କଷ୍ଟ ଦେଇଛୁ ନା, ଯେତେବେଳେ ଗାଈ ବାଛୁର ମାନେ ଗାଈମାନେ ଆଗକୁ ପଳାନ୍ତି, ଆମେ ନିଜେ ବସିଛୁ ଛାଇରେ, ଉଦାହରଣାର୍ଥ ଯାହା ବଢିଗଲ ଯାହା ତୁ ବଢିଗଲ, କାହିଁକି କଣ ସେ ସେ ଆଗ ରଖି ତୁ ପଳେଇବୁନି କି ମୁଖ୍ୟକୁ। ସଖା ମାନେ ଶହେ ବର୍ଷ ଏଇଭଳି ରସରେ ବୁଡ଼ି କରିଥିଲେ, ଏ ରସ ଅଯୋଧ୍ୟାରେ ସରି ଲଙ୍କାରେ ବିଭୀଷଣ ରାଜା ହେଲା ପରେ ସେ ଏଭଳି ସଖ୍ୟ ରସରେ ବୁଡ଼ି ନାହାନ୍ତି। ରାମକୁ ଚିନ୍ତା କରୁଥିଲେ, ପୂଜା କରୁଥିଲେ, କିନ୍ତୁ ଏଭଳି ରସରେ ନଥିଲେ। କାରଣ ଏଇଭଳି ପ୍ରତି ବୃକ୍ଷମୂଳକୁ ଯାଆନ୍ତି ଶହେ ବର୍ଷ, ଏଇଭଳି ସବୁ 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 ଦିନ ଏଇ ଚିନ୍ତା କରୁଥିଲେ। କାରଣ ଦୁଷ୍ଣ ମତେ ଆଦରରେ ପିଠାପଣା ଆଣିକି ଦିଅନ୍ତି, ତୋ ପାଇଁ ପଠାନ୍ତୁ ବଣକୁ, ଆମେ ଛଡେଇକି ତୋ ପାଖରୁ ଖାଇଯାଉ, ତୁ ପୁଣି ଏଇ ଅଭିମାନରେ ପଡିଗଲୁ ସତରେ ଛାଡିବେ ଆମକୁ। ଏ ଗ୍ରାମୀଣ ଭାବଧାରାରେ ବହୁତ କିଛି ତତ୍ଵ ତୁମେ ଭଗବାନ ତୁମେ ସବୁ ଜାଣିଛ, ତୁମେ ଜଗତର ଈଶ୍ୱର କିଛି ଜାଣୁଥିଲେ ସେମାନେ, ସେ ଗ୍ରାମୀଣ ମନ ଭାବରେ କୃଷ୍ଣଙ୍କୁ ଭଲ ପାଉଥିଲେ। କେବଳ କୃଷ୍ଣଙ୍କୁ ଏଇ ଚିନ୍ତା କରନ୍ତି, ବେଳେବେଳେ ସଖାମାନେ କଣ କରନ୍ତି, ଯେତେବେଳେ ମଲ୍ଲ ଯୁଦ୍ଧ, ମଲ୍ଲ ଯୁଦ୍ଧ କଣ ଜାଣିଛନ୍ତି କଣ କଣ କହୁଛି ସେଟା, କୃଷ୍ଣ ମଲ୍ଲ ଯୁଦ୍ଧ ମଲ୍ଲ ବେଶ ସବୁ ହେବେ, ମଲ୍ଲ ବେଶ ହେଲେ ବେଶ ଚେଞ୍ଜ କରିବାକୁ ପଡିବ, ଉପବେଶ ଚେଞ୍ଜ କରିବାକୁ ପଡିବ, କମର ଭିଡ଼ିବାକୁ ପଡିବ, କଣ ଗାମଛା ବାବୁଡ଼ି ବାବୁଡ଼ି ମଲ୍ଲ ଯୁଦ୍ଧ କରିବେ ନା। ସେ ମଲ୍ଲ ଯୁଦ୍ଧ କଲାବେଳେ ସୁଦାମା ସୁବଳେ ସଖାମାନେ ମଧୁମଙ୍ଗଳ ଜାଣିଶୁଣି କୃଷ୍ଣଙ୍କର ବସ୍ତ୍ରକୁ ସୁଖି ପକେଇବେ, କୃଷ୍ଣଙ୍କର ବସ୍ତ୍ର ପିନ୍ଧିବେ, କୃଷ୍ଣ କହିଲେ ମୋ ବସ୍ତ୍ରଟା ଦିଅ, ଆଜି ପର୍ଯ୍ୟନ୍ତ ଆମେ କମର ଭିଡ଼ ଭାଙ୍ଗି ନୂତନ କଣ ଅସୁବିଧା, ବସ୍ତ୍ର ପିନ୍ଧିବ ଗାଁ ଜଷ୍ଟି କୃଷ୍ଣଙ୍କର କଣ ଗାଈ ଚଳିବା ରାତ୍ରି ଚଳିବା ପାଇଁ ଯୋଉ ବାଡ଼ି ଆଣୁଛି ନା ଲାଠି, କୃଷ୍ଣଙ୍କର ଲାଠି ଅଲଗା, କୃଷ୍ଣଙ୍କର ବଂଶୀ ଅଲଗା, ସଖାମାନଙ୍କ ସହ ବଂଶୀତା, ଏମାନେ କଣ କରନ୍ତି ବେଳେବେଳେ ବଦଳାଇ ଦିଅନ୍ତି। କୃଷ୍ଣ ଟିକେ ମନ ଦୁଃଖ କରନ୍ତି, କାହିଁକି ମନ ଦୁଃଖ ମାନେ କୃଷ୍ଣ ରାଧାଣୀ କଥା ଚିନ୍ତା କରନ୍ତି, ଆରେ ମୁଁ ବର୍ତ୍ତମାନ ସୁଦାମା ସୁବଳର ବସ୍ତ୍ର ପିନ୍ଧିଛି, ସୁଦାମା ସୁବଳ ବର୍ତ୍ତମାନ ମୋ ବସ୍ତ୍ର ପିନ୍ଧିଛି, ଯଦି କେବେ ରାଧାଣୀ ଏଇ ଦୃଶ୍ୟକୁ ଦେଖିଲେ ସେ ସହନ କରିବେ, ଆଚ୍ଛା ମୋ ବଂଶୀଟାକୁ ସଫାମାନେ ନେଇଯାଉଛନ୍ତି, କିନ୍ତୁ ଯଦି କେବେ ସେ ବଂଶୀଟାକୁ ରାଧାଣୀ ଦେଖିବେ ମୋ ବଂଶୀ କଣ, ସେ ବଂଶୀରେ ସେ ବଂଶୀରେ ଯୋଉ ମାତାପିତା ଅଛି ସେଟା ବ୍ରଜବାସୀ ମାନେ ଜାଣନ୍ତି, ଗୋପଗୋପୀ ମାନେ ଜାଣନ୍ତି, ଗୋପୀ ମାନେ ଜାଣନ୍ତି। କୃଷ୍ଣ ମନ ଦୁଃଖ କରନ୍ତିନି, କୃଷ୍ଣ ସଂକୋଚିତ ହେଇଯାନ୍ତି। ସେଥିପାଇଁ ବର୍ତ୍ତମାନ ସଖାମାନେ ଏସବୁ ଚିନ୍ତା ଏସବୁ ଦୃଶ୍ୟକୁ ଚିନ୍ତା କରୁଛି ଏବଂ ପ୍ରତି ବୃକ୍ଷମୂଳରେ ଯାଇ ଚିନ୍ତା କରୁଛି, ଏ ଯୋଉ କଣ ଖେଳାଯାଏ, ଯୋଉ ହାରିଯାନ୍ତି ଜଣେ ହାରିଯିବ ଆଉ ଜଣେ କାନ୍ଧରେ ବୋହିକି ନବ, ଖେଳୁଥିଲି ନା ତାଙ୍କ ଭିତରେ ଲାଗ ମାରିଦେବେ, ଦୌଡ଼ିବେ ଦୌଡ଼ି ଭିତରେ ଯିଏ ପଛରେ ଦୌଡ଼ିଲା ଯେ ଆଗେ ପହଞ୍ଚିଲ ସେ ଜିତିଗଲା, ଯେ ପଛ ଯୋଡ଼ିବ ସେ ହାରିଗଲ, କୃଷ୍ଣ ଜାଣିଶୁଣିକି ହାରିଯାନ୍ତି, ସଖାମାନେ ତାକୁ କାନ୍ଧରେ ବୋହିକି ନିଅନ୍ତି। ଆଜି ସବୁ ଚିନ୍ତା ଗୁଡିକ ଦାସ୍ୟ ରସର ସଖାମାନେ ସବୁ ଚିନ୍ତା କରୁଛି, ଏ ସରି ସଖ୍ୟ ରସର ସୁଦାମା ସୁବଳ ଭକ୍ତମାନେ ସବୁ ଚିନ୍ତା କରୁଛି। କଣ ତା ନା କୃଷ୍ଣ କୁହନ୍ତି ନା, ଦେଖ ସଖା ମତେ ଆଜି ଗୋଟେ ଦିନ ଛାଡ଼ିଦିଅ, ମୁଁ ଆଜି ଟିକେ ଭୋଜନ କରିନି, ମୋ ଦେହ ଟିକେ ଦୁର୍ବଳ ଲାଗୁଛି, ମୁଁ ହାରିଗଲି କାଲି ତୁମ କାନ୍ଧରେ ବୋହି। ସଖାମାନେ କହିଲେ ନାଇଁ ଆମେ ହାରିଥିଲୁ ଯେତେବେଳେ ତୁମକୁ ବୋହିଥିଲୁ, ତୁମେ ଆଜି ହାରିଛ ମାନେ ସେଥିରେ ତୁମକୁ ଛଡାଯିବେ, ଆମେ ତ ସାଙ୍ଗରେ ଭୋଜନ କଲେ ତୁମ ଦେହ କଣ ଦୁର୍ବଳ ଲାଗୁଛି, ସିଏ ମାନିବ ଜବରଦସ୍ତ କୃଷ୍ଣ କାନ୍ଧରେ ବସୁ। ଆଜି ସେ କଥା ମଙ୍ଗଳ ପଡୁଛି ଏବଂ ପ୍ରତି ବୃକ୍ଷମୂଳରେ ବସିକି କାନ୍ଦୁଛି, ସେ ଦୃଶ୍ୟଟାକୁ ଚିନ୍ତା କରିକି ଯେଉଁ ପକ୍ଷମୂଳରେ ଯେଉଁ ଲୀଳା ହେଲେ ମୁଁ କହୁଥିଲି କାହା ବୋଧେ ତୁଇ ଅଭିମାନ କରିକି ପଥରକୁ ଛାଡ଼ିକି ପଳେ, ପଥରକୁ ତ ଯିବାର ଅଲଗା କୌଣସି କାରଣ ନାହିଁ, ତୋତେ ପଥରେ କିଛି ସୁଖ ମିଳିବନି,
ଆମେ ଭଲ ଭାବରେ ଜାଣିଛୁ, କିନ୍ତୁ ଆମ ଉପରେ ଅଭିମାନ କରିକି ଛାଡ଼ିକି ପଳେଇବ, ଏଇ ଗାଢ଼ତା ବିଭୀଷଣଙ୍କର ନାହିଁ, ସୁଗ୍ରୀବଙ୍କର। ଏଇପାଇଁ କୃଷ୍ଣ ହେଉଛନ୍ତି ସ୍ୱୟଂ ଭଗବାନ, ରସର ବୈଚିତ୍ରତାର ତାରତମ୍ୟର ମାପ କାଠିରେ ଆମେ କୃଷ୍ଣଙ୍କୁ ଧରିଛୁ। ସେ କୃଷ୍ଣ ଗୌରୁ ରୂପରେ ଆସି ଆମକୁ ଶିଖେଇଲେ, ଅନୁକୂଳ କୃଷ୍ଣ, ପ୍ରଜେଶ ପ୍ରମୟ, ନନ୍ଦ ନନ୍ଦନ, ରାଧା ରମଣ କୃଷ୍ଣ, ସେ ଆମର ଆରାଧ୍ୟ। ତାଙ୍କୁ ଜୀବନର ସବୁକିଛି ସବୁକିଛି ଦେବାକୁ ପଡିବ। ବାସୁଲ ସେ ଦେଖୁନାହାନ୍ତି, ବାସୁଲ ସେ କଣ ରାମଜୀଙ୍କର ପିତାଙ୍କର ନାମ ଦଶରଥ ମହାରାଜ, ମାତା କଣ ହେଲା, ନୀତି ବଡ଼ ହେଲା, ପ୍ରୀତି ବଡ ହେଲା, ନୀତି ବଡ କରିଦେଲେ ନା କୌଶଲ୍ୟ ଅନୁମତି ଦେଲେ, କୋଉଦିନ ଅନୁମତି ଦେଲେ, କୌଶଲ୍ୟା ଦଶରଥ ମନା କରୁଥିଲେ ନା, ରାମ ନୀତି କହିଦେଲେ ବନ୍ଧ ହେଲେ କିଏ, କୌଶଲ୍ୟା ମୁଖ ବନ୍ଧ ହେଇଗଲା ଦଶରଥ, ରାମ ନୀତି କହିଲେ ବାବା ଆପଣ ପ୍ରତିଶ୍ରୁତି କରିଛନ୍ତି ମୋ ପୁତ୍ର, ଆପଣ ଯଦି କୈକେୟୀଙ୍କର ବରକୁ ଗ୍ରହଣ କରିବେ, ଆପଣ କ୍ଷେତ୍ର ହିସାବରେ ରାଜା ହିସାବରେ ଆପଣ ନଳକୁ ବୁଝିବେ, ଆଉ ପୁତ୍ର କାର୍ଯ୍ୟ ହେଉଛି ନଳକୁ ଉଦ୍ଧାର କରିବା, ନୀତି ଥୋଇଦେଲେ ପ୍ରୀତିକୁ ଆଚ୍ଛାଦନ କରିଦେବେ, ଦୋଷର ସିନା ପ୍ରାଣ ତ୍ୟାଗ କରିଦେଲେ ରାମ ରାମ କହି ବୁଝିଗଲେ ନା, ଆଉ ପ୍ରୀତିଟା ଶୀଘ୍ର ହେଇଗଲା ନା, ନୀତିଟା ପ୍ରବଳ ହେଇଗଲା, ତେବେ ରାମ କହିଦେଲେ କହୁଥିଲେ ଯା, କହିଲେ ଅନୁମତି ଦେଇଦେଲେ ନା, ସବୁ ରସ ଯୋଉ ଚାରି ରସ ଅଛି ଅଲଗା ଅବତାରଙ୍କର, କୃଷ୍ଣଙ୍କ ହିସାବରେ ରସ ଅଛି, କିନ୍ତୁ ଏଥିରେ ପ୍ରେମର ବୈଚିତ୍ରତା ଗାଢ଼ତା ପୂର୍ଣ୍ଣ ଭାବରେ ରହିଛି, ସେଥିପାଇଁ କୃଷ୍ଣ ସ୍ୱୟଂ ଭଗବାନ। ଆଉ କୃଷ୍ଣଙ୍କୁ ଏ ରସ ସମୁଦ୍ର ଯେମିତି ଆମେ ଲେଖିଲେ ନା, ଭକ୍ତି ରସାମୃତ ସିନ୍ଧୁ, ଶ୍ରୀ ଚୈତନ୍ୟ ମନୋଭୀଷ୍ଟମ ସ୍ଥାପିତମ ଜୀନ ଭୂତଳେ, ସ୍ୱୟଂ ରୂପ ରୂପମଞ୍ଜରୀ ଭକ୍ତି ରସରେ ସିନ୍ଧୁ, ଭିତରେ ଯେମିତି ଗୋତା ଲଗାନ୍ତି ବୁଡ଼ିବାକୁ ପଡିବ, କୃଷ୍ଣ କୃଷ୍ଣ ପ୍ରେମ ସାଗରରେ ବୁଡ଼ିବାକୁ ପଡିବ, ବୁଡ଼ିଯିବାକୁ ପଡିବ, ମାପିବାକୁ ଚେଷ୍ଟା କରନି ପ୍ରେମର। ଦେଖନ୍ତି ନୀତି ନୀତିଟାକୁ ବୁଝେଇ ଦେଲେ ରାମ, ରାମ ନୀତିରେ ପ୍ରତିଷ୍ଠିତ ହେଇଗଲେ, ତାଙ୍କୁ ନୀତିରେ ବୁଝେଇ ଦେଲେ ପ୍ରୀତିରେ ତାଙ୍କର କମିଗଲ, ବାସ୍ତବରେ ପ୍ରୀତି କମିଗଲ, ବସୁଦେବଙ୍କର କମିଯାଏ କି ନାହିଁ, କମିଯାଏ ବସୁଦେବ ଆଜି ତାଙ୍କର ଏ ଜଗତରେ କୃଷ୍ଣ ଆବିର୍ଭାବ କରିବା ପାଇଁ ନୀତି ତପ କରିକି ପ୍ରଭୁ ଆପଣ ଆସନ୍ତୁ ମୋର ପୁତ୍ର ରୂପରେ, ତାଙ୍କ ପାଖରେ ନୀତିଟା ଆଉ ପ୍ରୀତିଟା କଣ କାମ କଣ କରୁଥିଲେ, ନୀତି ନା ପ୍ରୀତି, ନୀତିଟା ସେଭଳି ଲାଗୁଛି ନା, ନୀତି ନା କଣ କରିଥିଲେ, କରିଥିଲେ କଂସକୁ ମୁଁ ସବୁ ପୁତ୍ରକୁ ଦେଇଦେବି, ନୀତିର ବଡ କରିଦେଲେ ନା ରହିଲେ ନା ନା ନା, ଯଦି ନୀତିଟାକୁ ବଡ କରିଥାନ୍ତା ତାହେଲେ କୃଷ୍ଣ କେବେ ତାଙ୍କ ପାଖରେ ଆବିର୍ଭାବ ହେଇନଥାନ୍ତା, ସେ ବାହାରେ ନୀତିକୁ ଦେଖେଇଛନ୍ତି କଂସ ପାଇଁ ନୀତି, କିନ୍ତୁ ହୃଦୟରେ ତାଙ୍କର ପ୍ରୀତି ଅଛି, ପ୍ରୀତିରେ ପଡିକି ରହିଥିଲେ, ନୀତି ଦେଖୁନାହାନ୍ତି କଣ କହିଲେ, ମୁଁ ତୁମର ସମସ୍ତ ମୋର ସମସ୍ତ ପୁତ୍ରକୁ ତୁମକୁ ଦେଇଦେବି, କହିଲେ ନାହିଁ ତା ପ୍ରଥମ ପୁତ୍ରକୁ ନୀତି ନା ନୀତିବାନ ପୁରୁଷ ନେଇଦେଲେ, ଦେବଠୁ ନୀତିରେ ଅନ୍ଧାଇଦେଲେ ନୁହଁ, ସ୍ୱାମୀ ସ୍ୱାମୀଙ୍କୁ ମାନିବେ ଶ୍ରୀମାନ, ନାଇଁ 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 ନାଇଁ, କୃଷ୍ଣ ଯଦି ତାହା ହେଇଥାନ୍ତା ଜନ୍ମାନ୍ତର ମାଛ ଏବଂ ଜଗତି ତତ୍ତ୍ୱତ ଚିତ୍ତା ଯେ ହମ ପୁନଃ ଜନ୍ମ ନାଇଁ ମାମ ଏତି ସାରିଶୁନ, ମୋର ଜନ୍ମ ମୋର କର୍ମ ମୋର ଲୀଳା ମୋର ବାର୍ଷିକ ସବୁ ପ୍ରୀତି ପ୍ରେମ ପ୍ରତିଭା ବଡ ଲାଗୁଛି, ନୀତି ବଡ ଲାଗୁଛି ନା, ପଶ୍ଚିମ ମହିଳାରେ ନୀତି ବଡ ଲାଗୁଛି ନା, ପ୍ରୀତି ବଡ ଲାଗୁଛି, ନୀତି ଲାଗୁଛି ନା ନାଇଁ, କୃଷ୍ଣ କଣ କହିଲେ, କୃଷ୍ଣ ତ ଆବିର୍ଭାବ ହେଲେ ଆଜି ଆଜି ଭାଦ୍ର କୃଷ୍ଣାଷ୍ଟମୀ ତିଥିରେ ମଧ୍ୟ ରାତ୍ରିରେ ଶଙ୍କ ଚକ୍ର ଗଦା ପଦ୍ମ ଧରି ଦୁଇଟା ଜାଗାରେ ଆନନ୍ଦ ଚାଲିଛି, ଗୁରୁଦେବ କହୁଥିଲେ ନା, ସେମାନେ ଆନନ୍ଦ କଳସି ସବୁ ବ୍ରତ କରିସାରିଲେଣି, କୃଷ୍ଣ ଆସୁନାହାନ୍ତି, ପୁତ୍ର ରୂପରେ କାହାକୁ ପାଉନାହାନ୍ତି, ଦ୍ୱାଦଶୀ ବ୍ରତ କରିନାହାନ୍ତି, ଶୁଣୁଥିଲେ କି ଦ୍ୱାଦଶୀ ବ୍ରତ କଲେ ନନ୍ଦ ଯଶୋଦା କୃଷ୍ଣ ଆବିର୍ଭାବ ହେଲେ, ବ୍ରହ୍ମଚାରିଣୀ ବ୍ରହ୍ମଚାରିଣୀ ଆସିଲେ, କୁଟଳୀ ଯୋଗମାନେ ଆସିଲେ, ସବୁ ଲୀଳା ଏବଂ ଶିଷ୍ୟ ଗୁରୁଦେବ ବ୍ୟାଖ୍ୟା କରୁଥିଲେ, ଏଣୁ ବସୁଦେବଙ୍କ ପାଖରେ କୃଷ୍ଣ ଆବିର୍ଭାବ ହେଇଛନ୍ତି, ସେଣେ ନନ୍ଦଙ୍କ ପାଖରେ କୃଷ୍ଣ ଆବିର୍ଭାବ ହେଇଛନ୍ତି, ଜଣାପଡୁଛି ବସୁଦେବଙ୍କ ପାଖରେ ନୀତିଟା ପ୍ରବଳ, ବସୁଦେବ କଣ କହିଲେ, କୃଷ୍ଣ ଆବିର୍ଭାବ ହେଇ କଣ କହିଲେ, ମୋତେ ନେଇକି নন্দ ভবনে গপ করেছে নীতিবান, এত নীতিবান লাগছে না? পুত্র কোড়ে রখিকি কোড়ে পাই পুত্র বক্ষে কি পুত্র রখিকি কৃষ্ণ বক্ষে রখিকি ছাড়ব প্রতিবন্ধক গেলে কম হতো প্রথমে কৃষ্ণ কহিদেলে বলে কৃষ্ণ মানে ছাড়িবি কোন কোন প্রতিবন্ধক গেলে বর্ষা রাতে আর মানে সব শুয়েছেন প্রাণ সংকট না যে জাঁড়ি দেবে বর্ষে বাহারি যাবে অসুবিধা হয়েছিল যমুনা যমুনার জল ভয়ঙ্কর অন্ধকার অর্থ সমস্ত নীতি মানে কি কেউ রাখি যাইলে যদি নীতি মানে থিলে তাহলে কন্যাটাকে বদলাইলে কেমতি যদি নীতিমান পুরুষ কংসকে প্রতিশ্রুত দিয়ে সমস্ত পুত্র ফেলে এটি প্রতিশ্রুত রাখিলে তাহলে তার পুত্র রাখিকি কাহ ধরি আসলে কন্যা ধরি আসলে সে যদি নীতি ধরে থাকে সে কম করে পর ঝিউ কিন্তু লুচিয়ে নেবি পালা ঠিক নেইপার তুমি কিন্তু আনিকি কংসক বিষয়ে কম কহিলে মোর কম হয়েছি ঝিউ হয়েছি আর সে যদি নীতিমান পুরুষ হয়েছে পরদ ঝিউ আনিকি জড়ে ঘাত করবো দেবা এটা নীতিমান পুরুষের কাজ না যদি সে নীতি প্রীতি না থাকতা তাহলে কৃষ্ণ এটি তাঙ্ক পাখে আবির হবে প্রীতি কৃষ্ণ ভক্ত মানে প্রীতি ঐশ্বর্য প্রীতি আছে প্রীতি আছে প্রেম কৃষ্ণ প্রাপ্তি প্রথম সোপান প্রেমক প্রেমের ভজন করে পড়ব প্রেমের কৃষ্ণ পাইয়া পড়ব সে প্রেমের ঠাকুর কে যেটা নীতিমান পুরুষ গুলি পর্দ ঝিউ পাড়ি ঘাতে ঘাত কলস আচ্ছা মিথ্যা কলি কিন্তু মিথ্যা কলি আচ্ছা কেটে যে মিশা কলি রাখিলে কেটে মিশা কলি রাখিলে কৃষ্ণ আসলা পর্যন্ত না কৃষ্ণ অত্র পর্যন্ত আসলে বসুদেব কেবে কইছেন্তি কেবে কইছেন্তি মো পুত্র কৃষ্ণ মো নেই নন্দ মহারাজ ঘরে রক্ষি দিয়ে আসছে কোনসি নীতিবান পুরুষ এবে মিথ্যাটাকে লুচিয়ে রাখিব পরে ঝিউকে আনিকি ঘাত ঘাত রাখিদেব এত প্রীতি থেলা মো চাই জীবনরে নর্ক বুঝা অসু খুশি নথিলে নন্দঙ্কর কন্যাকে আনিকি ঘাত ভোগ দেলে কাহকু কংসকু পুঁ তার মরণ বি হেলানি জীবিত বি হেলানি আকাশে বহু চিন্তা করতে আমি বসুদেব স্থির থাকে বসুদেব নীতিকে চিন্তা করে থাকে কেতো বড় ভুল কলি কিন্তু সে সমস্ত নীতিকে ভাঙ্গি সে কোথায় নরক খুঁজিবি ও কৃষ্ণকে মো ঠিক জায়গায় নিয়ে রক্ষি দিয়ে আসছি কেউটি নন্দ ভবন প্রীতি তাকে বড় থিলা মো কৃষ্ণ ঠিক জায়গায় আছে মোর আপনার জেলখানা আছি বা মু যেতে কষ্ট পাচ্ছি বা কিন্তু মো কৃষ্ণ এটা গোটে প্রীতি তাঙ্কর যেতবে নন্দ মহারাজ কর দেওয়া যাইছিল কেতে দিনরে জানি পঞ্চম দিনের পরে কর বার্ষিক কর দিয়ে যায় বর্ষ করলে কর দেওয়া হবে না নন্দ মহারাজ আগে পড়ে গেলে কাহিনী আগে পড়ে গেলে তাহলে পঞ্চ যদি সংবাদ পাই দেব যে নন্দ আজ আনন্দে রয়েছে তার পুরো হয়েছি কালে দূত পঠেকি জাঁড়ি দেব যে মোটে পুয় অছি তাহলে হুয়ে তো বিপদ কংস সৃষ্টি করে পারে নন্দ মহারাজ আগতর মু পড়াই দিদি বসুদেবঙ্কর দশরথ কৌশল্যা নীতি কু বড় করে প্রীতি কু নুহে কিন্তু বসুদেব জনা পড়ছিল নীতি বড় কিন্তু হৃদয়ের প্রীতি কু এত বস্তা মা দিয়ে এত বড় মহা महान पुरुष है कि हृदय समस्त कृति को वर्षो कही पारे नंद कही पारे संसार कि बापा अच्छी कि बापा अच्छा पु को दे दी जन को क्या प्रकार पु अच्छे नंद प्रकार आस नंद बाहर छह दिन भेटा पुतना छह दिन ना सीधे पुतना बट हम नंद कंस बगिचार शबर रखी नंद बस खबर पाइल गुप्तचर द्वारा ये को महान पुरुष कार्य हृदय के लोचे रखी पारे कृष्ण को पाई हृदय लोचे रखी पारे से लोचे रखी थे बार मस पर्यटन लोचे रखी थे बाहर मुक्ति मुझे करते हृदय प्रति से प्रेम ठाकुर तुम बाहर बहुत महान पुरुष हो पार कि तुम हृदय प्रीति प्रेम दरकार महर्षि तुम पाकर रही गई बहुत प्रमाणान पुरुष अच्छा कृष्ण बस हे कृष्ण प्रेम बस बसदेव कौन कले लुचि लुचिक आस नंद को भेटिले क्योंकि बगिचा सकड़ नंद महाराज कौन कौन पचार भागवत पढ़ने कह समय कौन कौन पचार बोले अच्छा ब्रजरे गाई मैंने सब सुस्थ अच्छे ना कहीं पचार कहले कहीं अरे मोर पु देखो कि ये ना देखो कि पु ना सी देखो कि मोर पु हम किए नंद घर को रखी दिए नंद राणी स्तन्यपान मो पु करते बालक मान तो अन्न मार स्तन्य पान करते तेणु गाई मान जो असुस्थ थे रोगा थे क्या रोग हो मो पु जदि से क्षीरटा को पान कर गाधर क्षीर को मो पु कौन हूँ असुस्थ मो पु नंद गाई मैंने सुस्थ अच्छा ब्रजर किसी उत्पात हो तो तुम्हें भल अच ना नंदराणी भल अच्छा कहीं कहू चोरी कर नंदराणी भल अच्छी हृदय छाती लोक छाती माँ मैंने कहते छाती पत्थर करहान भगवान से बार वर्ष चिंता कले ब्रजवासी को छाड़ असंभव ऋण मु सुझी पारे कि मत जगत को जी आनी ऐश्वर्य हवन पुत्र हर जी पाइप चाहते से हृदय को पत्थर कर रही बार वर्ष मुझे देखी विश्वरूप पा दूर ना दूर देखे ନନ୍ଦ ବ୍ରଜରେ କି ତାଙ୍କ କୃତିଟାକୁ ମୋତେ ପ୍ରକଟ କରିବାକୁ ପଡିବ ବହୁତ ସ୍ୱୀକାରନ୍ତି ନନ୍ଦ ମହାରାଜଙ୍କ ସହିତ ଯୋଉ ବାର୍ତ୍ତାଳାପ ହୋଇଛି ଆଉ କଣ କହିବା ଏତେ ବଡ କାମ କଲେ ବରଦାଚାର୍ଯ୍ୟଙ୍କୁ ପଠେଇଲେ କାହିଁକି ପଠେଇଲେ ଆଉ କାହିଁକି ପ୍ରଥମ କହୁଥିଲୁ ନୀତି ବଡ ବୋଲି ବସୁଦେବଙ୍କ ଲୀଳା ପୁରୁଣା ନୀତି ଜଣା ପଡୁଛି ସେ ନୀତି ଗୁଡାକ ବଡ ବୋଲି ପ୍ରକୃତରେ ପ୍ରୀତି ତେଣୁ କୃଷ୍ଣ ପାଇଚନା ପୁତ୍ର ପ୍ରୀତିଟା ତେଣୁ ବାସ୍ୟ କୃଷ୍ଣ ଏଇଥିପାଇଁ ଭଗବାନ କୃଷ୍ଣ ଏଇଥିପାଇଁ ଭଗବାନ ଦାସ୍ୟ ରସର ତାଙ୍କ ସାଧକ ମାନଙ୍କର ଅନ୍ୟ ଅବତାରଙ୍କ ଠାରୁ ଗାଢ଼ତା ରହିଛି ସଖ୍ୟ ରସରେ ସଖ ମାନଙ୍କର ପ୍ରେମ ରସର ଗାଢ଼ତା ରହିଛି ଦାସ୍ୟ ରସରେ ବସୁଦେବ ଦେବ କି ତାଙ୍କ ନାମ ଗୋଟେ କିଏ ନନ୍ଦ ଯଶୋଦା ଦାସ୍ୟ ରସରେ ଗାଢ଼ତା ରହିଛି ଅଲଗା ଅବତାର ନାହିଁ ରାମ ପଳେଇ ଆସିଲେ ଚଉଦ ବର୍ଷ ବନବାସ ଦେଖିଲେ ଯଶୋଦାଙ୍କର କଣ ଲେଖିଲେ ସେ କହୁଛନ୍ତି ଆରେ ବାବୁ ଶ୍ୟାମଗନ ତୁବାଲେ ମଧୁସୂଦନ ତାହା ମୁଖ ନାଇଥି ଏଗଦଶ ଦିବସ ଶୂନ୍ୟ ଅସ୍ଥିର ହେବ ଜୀବନ ନିଶି ଦିବସରେ ଛୁଟି ଯଶୋଦା ଆଖି ବୁଝିଦେଲେ ପୁରା ଦେବଦୀ ତ ଆଖି ଖୋଲିଥିଲେ ଯଶୋଦା ଆଖି ବୁଝିଥିଲେ କୃଷ୍ଣ ନାହାନ୍ତି ମାନେ ମୁଁ ରଜକୁ ଦେଖିବି ଶହେ ବର୍ଷ କି ଚକ୍ରୁଥାଉ ଆରେ ଆମେ କାହାକୁ ପ୍ରଶଂସା କରୁଛେ ଗାନ୍ଧାରୀ କ୍ୟା ଗାନ୍ଧାରୀ କିଏ ଗାନ୍ଧାରୀ ନୀତି ନୀତିରେ ସ୍ୱାମୀଙ୍କ ପାଇଁ ଅନ୍ଧ ହେଇଗଲେ ଇଏ ପ୍ରୀତିରେ ଅନ୍ଧ ହେଇଗଲେ ଭିତରଙ୍ଗାଇ ପ୍ରଥମେ ଦେଖିନାହାନ୍ତି, କୃଷ୍ଣ ନାହାନ୍ତି, ମଥୁରାକୁ ଯାଇଛନ୍ତି, ଦ୍ୱାରକୁ ଯାଇଛନ୍ତି, ମୁଁ କୃଷ୍ଣ ଦିନ ବ୍ରଜକୁ ଦେଖିବି କି ଗାଡ଼ଟା ଅଛି ପୁଣି କୃଷ୍ଣ ସ୍ୱୟଂ ଭଗବାନ ଅନୁପ୍ରିୟ କୃଷ୍ଣ ତାଙ୍କୁ ଆମେ ପୂଜା କରୁଛେ, ତାଙ୍କୁ ହିଁ ପାଳନ କରୁଛେ, ତାଙ୍କ ଉତ୍ସବ ପାଳନ କରୁଛେ, ସେ ଆମର ଇଷ୍ଟ ଏଇ ବୈଷ୍ଣବ କି କନ୍ୟା ଚୋରି କରିକି ଆଣିଛନ୍ତି ନିତ୍ୟ କଣ ଏତେ ସୁନ୍ଦର କଥା କନ୍ୟାଟା ଲୁଚିକି ଆଣିଛନ୍ତି ନା ଆଚ୍ଛା ନନ୍ ତୁମେ ନୀତିବାନ ପୁରୁଷ ତୁମେ ତୁମ ବନ୍ଧୁଙ୍କ ସହିତ କଥା ହଉଛ ନନ୍ଦରାଣୀଙ୍କ କଥା ଗୋପୀମାନଙ୍କର କଥା ବ୍ରଜର କଥା ସବୁ ବୁଝି ବୁଝି ପଚାରି ପଚାରି ବୁଝୁଛନ୍ତି କାହିଁକି ବୁଝୁଛନ୍ତି କାଳେ ଗୋଟେ କୁହନ୍ତି କଣ କଥାଟାକୁ ଉଖାଡୁଛି କଣ କୁହନ୍ତି ଓଡ଼ିଆ ଭାଷାରେ କଥାଟାକୁ ଖୋଳୁଛି ନନ୍ଦ ମହାରାଜଙ୍କ ପେଟରୁ କଥାଟା ବାହାର କରିବା ପାଇଁ ଚାହୁଁଥିଲେ କଣ କାଳେ ନନ୍ଦ ଜାଣନ୍ତି କି ମୁଁ ପୁଅଟାକୁ ନେଇ ଆସିଛି ଏ ଝିଅଟା କୋଉଟାକୁ ଦେଇଦେଇଛି ଝିଅଟାକୁ ମୁଁ ବଦଳ ଅଦଳ ବଦଳ କରିଦେଇଛି ନନ୍ଦ ଜାଣନ୍ତି କି ସେ ନନ୍ଦଙ୍କ ପେଟରୁ କଥା ବାହାର କରିବା ପାଇଁ ସେ ବୁଲି ବୁଲି କହୁଛି କିଏ କିଛି ଜାଣନ୍ତିନି ବସୁଦେବ ଜାଣନ୍ତିନି ତୁମେ ପ୍ରୀତିରେ ହୃଦୟରେ ପ୍ରୀତି ରଖିଛ କିନ୍ତୁ ତୁମେ ଯାହାକୁ ପଚାରୁଛ ସେ ପ୍ରୀତିରେ ଜଣେ ଅନ୍ଧ ନନ୍ଦ ସେଇଥିରେ ଜାଣିଛ ସେ ଅନ୍ଧ ପ୍ରୀତି କୃଷ୍ଣ ହିଁ ମୋର ପୁତ୍ର ତାଙ୍କ ମନରେ କେବେ ସନ୍ଦେହ ନାହିଁ କେବେ ସନ୍ଦେହ ସେ ଲୀଳା ଇଏ ସୁଖଦାସ ସେ ଭଜନଟା ଲେଖିଲା ଯେ ନା ସେ ମେ ନେଇ ମାଖନ ଖାଏ ମାୟା ମୋରେ ମେ ନେଇ ମାଖନ ଖାଏ ସେ ବାସ ସାଧୁ ଥିଲେ ନା ତାଙ୍କ ସେ ଭାବ ଭାବ ସେ କଥା ଉପର ନେଇ ହୁଅନ୍ତି ଉପର ନେଇ ଖେଳନ୍ତୁ ବାସ ସାଧୁ ଥିଲେ ଯଶୋଦାଙ୍କ ସାଙ୍ଗରେ ଦେଖନ୍ତି ବାସଲ ପ୍ରେମର କେମିତି ଦେବକୀଙ୍କ ଠାରୁ ଯଶୋଦା ଶ୍ରେଷ୍ଠ ମାଖନ ଖାଇଛନ୍ତି ମାଖନ ଖାଇ କହୁଛନ୍ତି ମୁଁ ମାଖନ ସମସ୍ତେ ଦେଖିଛନ୍ତି ଆଉ ଯଶୋଦା ମାତା ବେଳେବେଳେ ଦେଖନ୍ତି ମୁହଁରେ ମାଖନ ଲାଗିଛି ହାତରେ ମାଖନ ଲାଗିଛି ଯଶୋଦାଜୀ ପଚାରିବେ କାହା ତୁ ମାଖନ ଖାଇଛୁ କହିଲେ ମା ମୁଁ ଖାଇନି ସଖା ମାନେ ଖାଇଲେ ମୋ ମୁହଁରେ ଲଗେଇଲେ ମୋ ହାତରେ ଲଗେଇଲେ ମୁଁ ଦେଖିଛି ମୋର କଷ ସେମାନେ ମୋ ମୁହଁରେ ଲଗେଇଦେଲେ ମୋ ହାତରେ ଲଗେଇଦେଲେ ମୁଁ ଚାଟିଦେଲେ ମୋର କଷ ଆଉ ପ୍ରକୃତରେ ସମସ୍ତେ କୁହନ୍ତି ଆଜି ଲେଖିଛ ନା ମେନି ମାଖନ ଦେଖିଲେନି କିଏ ଯଶୋଦା ଦେଖିଲେ ଯେତେବେଳେ କହିଲେ ତାଙ୍କୁ ତୁ ମାଖନ ଖାଇଛ କୃଷ୍ଣ କହିଲେ ମୁଁ ଜାଣିଦେଲି ତୁମର ମନରେ କିଛି ଭେଦ ଉପୁଜେ ମା ମୁଁ ବୁଝିଲି ତୁମ ମନରେ କିଛି ଭେଦ ଉପୁଜେ ମରମ କଥା କହିଲି ଆଉ ତୁମେ ମୋତେ ଭାବୁଛ ମୁଁ କହୁନାହାନ୍ତି ମୁଁ ବସୁଦେବଙ୍କର ପୁତ୍ର ବୋଲି ତୁମ ମନରେ କିଛି ଭେଦ ଉପୁଜେ ତାଙ୍କ ମନରେ ଭେଦ ନାହିଁ ତୁମ ମନରେ ଭେଦ ଅଛି ତୁ କୃଷ୍ଣଙ୍କୁ ବେଳେବେଳେ ନୀତି ସ୍ପର୍ଶ କରିଛି ବେଳେବେଳେ ନୀତିଟାକୁ ମାନିବାକୁ ପଡେ ତାଙ୍କୁ ସେ ପ୍ରେମର ଠାକୁର କି ତାଙ୍କର ଯେ ଭକ୍ତ ସେ ନୀତିକୁ ପଇଠା ମାରିଦେଇଛନ୍ତି ଫୋପାଡ଼ି ଦେଇଛନ୍ତି ଗୋପୀମାନେ ଫୋପାଡ଼ି ଦେଇଛନ୍ତି ସଂସାର କୌଣସି ନୀତି ସେମାନେ ମାନିନା କୌଣସି ନୀତି ସେମାନେ ମାନିବା ପ୍ରସ୍ତୁତ ନଥିଲେ ସେମାନେ କୃଷ୍ଣ ପ୍ରେମ ଏ ଜଗତର ସମସ୍ତ ନୀତିବାନ ପୁରୁଷ ସମସ୍ତ ନୀତି ସମସ୍ତ ଗୁଣ ତା ଆମର କଣ ଲାଭ ଅଛି ଭଗବାନ ଭଲ ନ ପାଇଲେ କୃଷ୍ଣଙ୍କ ପ୍ରତି ନ କଲେ ଏଇଟା ବ୍ରଜବାସୀମାନେ ଜାଣିଥିଲେ ସେ କହିଦେଲେ ନା ତୁମର ମନରେ କିଛି ଭେଦ ଉପୁଜି ମା ତୁମ ମନରେ କିଛି ଭେଦ ଆସିଛି ଦୃଷ୍ଟା କହିଲେ କଣ ଭେଦ ମୋ ମନରେ ଭେଦ ଆସିଛି ସେ ମା କୋଳକୁ ନ ମରୁଥିଲେ କଣ କଲେ ଯଶୋଦା କୃଷ୍ଣ କୋଳକୁ ନେଇ କୋଳକୁ ନେଇଗଲେ ସେ କଣ କହିଲେ ମାୟା ମୋରି ମେ ନେହି ମାଖନ ଖାଇବ ଆଗରୁ କହୁଥିଲେ ମେ ନେହି ମାଖନ ଖାଇବ ମୁଁ ମାଖନ ଖାଇ ନାହିଁ ଏବେ କହିଲେ ମାୟା ମୋରି ମେ ନେହି ମାଖନ ଖାଇବ ମେ ମୁଁ ହିଁ ମାଖନ ଖାଇବ ତୁମେ ଚାହୁଁଛ ତାଙ୍କୁ ମାପିବା ପାଇଁ କୃଷ୍ଣ ତୁମେ ଚାହୁଁଛ ମାପିବା ପାଇଁ ତୁମେ ବଢିଯିବ ନନ୍ଦର ପ୍ରେମରେ ସୁବଳ ପ୍ରେମରେ ଯଶୋଦାଙ୍କ ପ୍ରେମରେ ରାଧାକୃଷ୍ଣଙ୍କ ପ୍ରେମରେ କୃଷ୍ଣ ପଢିଥିବେ ସେମାନେ ପ୍ରେମୀ
ସେମାନେ କେବଳ କୃଷ୍ଣଙ୍କୁ ଦିନ ରାତି ଭଲ ପାଆନ୍ତି, ତାଙ୍କ ଚିନ୍ତା, ତାଙ୍କର ସେବା, ତାଙ୍କ ଜୀବନ ହେଉଛନ୍ତି କୃଷ୍ଣ, ତାଙ୍କୁ ବି କୃଷ୍ଣ ବେଳେବେଳେ ଯେତେ ଦେଖାନ୍ତି ସେମାନେ ଯେତିକି ଉପକାର ଦିଅନ୍ତି। ବ୍ରଜକୁ ବାରମ୍ବାର ବହୁବାର ବ୍ରଜକୁ ଆସୁଛନ୍ତି ଐଶ୍ୱର୍ଯ୍ୟ ପରୀକ୍ଷା କରିବା ପାଇଁ। କୃଷ୍ଣ ଚାହାନ୍ତି ମୁଁ ଟିକେ ଭଗବାନ ଟିକେ ବ୍ରଜବାସୀ ମାନେ ଜାଣନ୍ତୁ ମୋ ଲାଭ କଣ ହେଲା, ମୁଁ କଣ ଦୟାଳ ଏଇ ସବୁ ରହିଯିବି, ମୋ ପରମ ପରମ କୃଷ୍ଣ ଈଶ୍ୱର ପରମ କୃଷ୍ଣ ମୁଁ ସ୍ୱୟଂ ଭଗବାନ ବ୍ରଜବାସୀ ମାନେ କଣ କୁହନ୍ତି ନନ୍ଦଙ୍କର ପୁତ୍ର ସଖମାନେ କୁହନ୍ତି ତୁମେ କଣ ଗୌଡ ହଉ ତୁମେ ଆମ ସମ ତୁମ ଗୌଡ ଆମେ ଗୌଡ ତୁମେ ଗାଈକୁ ଗାଈ ଚରୁଛୁ ମୁଁ ଗାଈ ଚରୁଛି ତୁ ରୁଟି ଖାଉଛୁ ମୁଁ ରୁଟି ଖାଉଛି କି କୃଷ୍ଣ ତୁମେ ଚେଷ୍ଟା କରନି ମୁଁ ଟିକେ ଭଗବାନ ବୋଲି କେବେ ପ୍ରତିଷ୍ଠା କରି ପ୍ରତିବାଦ କରି ବ୍ରଜରେ ଯେତେ ଥର ସେ ଚେଷ୍ଟା କରିଛନ୍ତି ସବୁ ଥର ପରାସ୍ତ ଯଶୋଦା କହିଲେ କଣ ମାଖନ ଖାଇଦେଲେ କଣ ମୁଁ ହିଁ ମାଖନ ଖାଇବି କହିଲେ ନା ମୁଁ ହିଁ ମାଖନ ଖାଇଛି ମାଟି ଖାଇଦେଲେ ତଳେ ମାଟି ଖାଇଦେଲେ ଯଶୋଦା କଣ କହିଲି ଦେଖିଲେ ଦେଖିଲୁ କାହିଁକି ସମସ୍ତେ କହୁଛନ୍ତି ମାଟି ଖାଇଛି କୃଷ୍ଣ ଗୋଟେ ସୁଯୋଗ ମିଳିଲା ସବୁବେଳେ ଭାବୁଛି ମୁଁ ଗୋଟେ ଛୋଟ ପିଲା ମୁଁ ମାଟି ଖାଇଦେଲେ ମୋର ଅସୁବିଧା ହବ ମୋର ଚିନ୍ତା କଣ ମୁଁ କରିବି ମୋ ଜଗତର ସମସ୍ତ ଚିନ୍ତା କରୁଛି ମୋ ଚିନ୍ତା କରିକି ପାଗଳି ହେଇଯିବ ବୁଢ଼ୀଟା ଗୁରୁମାସର କଥା ପାଇଛି ମୋ କଥା ଖାଲି ଚବିଶ ଘଣ୍ଟା ଚିନ୍ତା ମୁଁ ମାଟି ଖାଇବି ମୁଁ ଯମୁନାରେ ବୁଢ଼ିଯିବି ମୁଁ କାଳିଆ ମୁଣ୍ଡ ଉପରେ ଚଢୁଛି ଏଇଟା କରୁଛି ତାହା କରୁଛି ମୁଁ ହଜାର ଲୀଳା ମୋର କରିବାର ଅଛି ଯଦି ମୋର ଚିନ୍ତା ଏମିତି କରିବ ମୋ ଜୀବନରେ ମୁଁ କିଛି କରିପାରିବି ସବୁବେଳେ ଯଶୋଦା କଥା ଠକୁଛି ଠିକ ଅଛି ମୁଁ ତାକୁ ଜଣେଇଦେବି ଆଜି ମୁଁ ହେଉଛି ଭଗବାନ କୃଷ୍ଣ କହିଲେ କହିଲେ ମାଟି ମାଟି ଖାଇଛୁ ନା ମାଟି କରୁନ କୃଷ୍ଣ ହେଠି ଚିନ୍ତା ହଁ ଆଜି କରି ଚାନ୍ସ ମିଳିଲା ଦେଖିକି ବର୍ତ୍ତମାନ ବିଶ୍ୱରୂପ ପାଟି କଲା ବେଳକୁ କଣ ଦେଖିଲେ ଦେଖିଲେ ଭିତରେ ଯଶୋଦା ନିଜେ ଅଛନ୍ତି କୃଷ୍ଣ ମନେ ମନେ କୃଷ୍ଣ ମନେ ମନେ ଭାବୁଛନ୍ତି ଆଚ୍ଛା ଏଇଟା ରାମଲୀଳାରେ ନାହିଁ ଏଇଟା ବସୁ ଏଇଟା କୌଶଲ୍ୟା ଆଉ ଦଶରଥ ଏ ପ୍ରେମରେ ଆସିନାହାନ୍ତି ମାଟି ପାଟି କଲେ କଣ ଦେଖିଲେ ବିଶ୍ୱରୂପ ଦେଖିଲେ ବିଶ୍ୱରୂପ ଦେଖିଲା ପରେ କଣ କହିଲେ କୃଷ୍ଣ କହିଲା ଠିକ ଅଛି ଏଇଥର ମା ଆଉ ମୋ ଚିନ୍ତା ଛାଡ଼ିଦେବି ମୁଁ ଆରାମସେ ବ୍ରଜରେ ବୁଲିବି ଯାହା କରିବି ଯୁଆଡେ ଯିବି ଯମୁନା ଟିକେ ଉହ୍ନଉ ଗାଧେଇବା ପାଇଁ ପାଞ୍ଚ ମିନିଟ ହେଇନଥିବ ପୋଡି ପକେଇ ଯମୁନାରେ ପଳେଇରେ ପଳେଇରେ କୁମ୍ଭୀର ଆସି ଆସି ତା ଆସି ଯମୁନା କେତେ ଜନ୍ମ ତପସ୍ୟା କରିଛନ୍ତି ମୁଁ ଟିକେ ଯମୁନା ମୋ ପଦ ରଜ ପାଇବା ପାଇଁ ମୁଁ ଯମୁନା ଜଳରେ ଉହ୍ନ କଥା ହଇରାଣ କରେ କୃଷ୍ଣ କହିଲେ ଗୋଟେ ଚାନ୍ସ ମିଳିଛି ବର୍ତ୍ତମାନ ମୁଁ କଣ କରିବି ସେଟା ଛୋଟ ପିଲାବେଳେ ଦେଖେ ବ୍ରହ୍ମାଣ୍ଡ ଘାଟ ନାହିଁ କୃଷ୍ଣ ଖୁସି ହେଲା ଆଜିଠୁ ମୋତେ ଫ୍ରି ମିଳିଛି ମୁଁ ଭଗବାନ ବି ଜାଣିଦେବ ମା କଣ କହିଲି ଆରେ ମୋ ପୁଅକୁ ଗୋଟେ ରୋଗ ହେଇଗଲା ଦେଖ ମୋ ପୁଅକୁ ରୋଗ ହେଇଗଲା ଖାଇବା ଛାଡ଼ିଦେଲେ ଚିନ୍ତା ରହିଲା ମୋ ପୁଅକୁ ରୋଗ ହେଇଗଲା ବିଶ୍ୱରୂପ ଦେଖିଲେ କହିଲେ ମୋ ପୁଅକୁ ରୋଗ ହେଇଯାଇଛି ଏଭଳି ଗାଈ ପୋଛା ଆଣିକି ଗାଈ ପୋଛାରେ ବାଡ଼ା କର ଗୋମୂତ୍ରରେ ସ୍ନାନ କର ଏହା କର ତାହା କର କୃଷ୍ଣ କହିଲେ ଦେଖ ମୁଁ ଭଗବାନ ବୋଲି ପ୍ରତିବାଦ କରିବା ପାଇଁ ଚାହିଁଲି ମୋତେ ଓଲ୍ଟେ ବର୍ତ୍ତମାନ ଗୋମୂତ୍ରରେ ସ୍ନାନ କରିବାକୁ ପଡ଼ିଲା ପ୍ରଜାରେ ମୁଁ ଭଗବାନ ବୋଲି ତ କହିବା ପାଇଁ ଚାହୁଁଛି ମୋତେ ପବିତ୍ର ହବାକୁ ପଡୁଛି ମୋ ପାପ କୃଷ୍ଣ ଏହା ହଉଥିଲା ପ୍ରଜାରେ ମୁଁ ଭଗବାନ ବୋଲି କହିବା ପାଇଁ ଗୋଟେ ପାପ ହବ ପବିତ୍ର ହବାକୁ ପଡୁଛି ଯେତେବେଳେ ଐଶ୍ୱର୍ଯ୍ୟ ଦେଖିଛନ୍ତି ସେତେବେଳେ କୃଷ୍ଣ ତାକୁ ନିବନ୍ଧ ହେଇଗଲା ରୋଗ ହେଇଗଲା ଇଏ ହେଲେ କୃଷ୍ଣ ଅନୁକୂଳ କୃଷ୍ଣ ପାଶ୍ଚଲ୍ୟ ରସ କୃଷ୍ଣଙ୍କର ପାର୍ଶ୍ଵ ଅଲଗା ଅବତାରଙ୍କର ପାର୍ଶ୍ୱରେ ପାର୍ଥକ୍ୟ ରହିଲା ଆଉ କଣ ରହିଲା ଅଶୋକ ବର୍ଣ୍ଣରେ ସମୁଦ୍ରିକା କରିଥିଲେ କି ନାହିଁ ହନୁମାନ ଦେଖିଥିଲେ କି ନାହିଁ କିନ୍ତୁ ରାମ କେ ଭୁଲି ଯାଇଛନ୍ତି ପାଗି କେ ହେଇପାରିଛନ୍ତି ରାମକୁ ରାମ 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 ସବୁ ରାମକୁ ମନେ ରଖିଥିଲେ କି ନାହିଁ ଯିଏ ରାମକୁ ମନେ ରଖୁଛନ୍ତି ବିରାରେ ଅଛନ୍ତି ରାମ ବିରାରେ ଅଛନ୍ତି କିନ୍ତୁ ପାଗିଲ ହେଇପାରିଲେ ରାଧା ସେ ରାଧା ବାତୁଳି ରାଧା ବାତୁଳି ହେଇଥିଲେ ପାଗିଲ ନାଁଟା କଣ କୁହନ୍ତି ପାଗିଲ ପାଗିଲ ଯମୁନା ବୁଝିବ ଯମୁନା ଜଳକୁ ଚାହିଁଦେବେ ଯମୁନା ଚାହିଁଦେବେ ମାନେ ଯମୁନା ଜଳ ସୀତାଙ୍କ ପାଖରେ ସେ ଥିଲା ସୀତାଙ୍କର ଅଶୋକ ଉଦ୍ୟାନରେ ଅଶୋକ ପ୍ରଣାକ ଅଶୋକ ବର୍ଣ୍ଣରେ କଣ ରାମଙ୍କ ବର୍ଣ୍ଣର କୌଣସି ପୁଷ୍ପ ନଥିଲା କୌଣସି ବୃକ୍ଷ ନଥିଲା ତାଙ୍କୁ ସ୍ମରଣ କରି କଣ ରାମଙ୍କର
ରାମ ପାଇଁ ପାଗଳ ହେଇଛନ୍ତି ସୀତା ଜଗନ୍ନାଥ ଜଣକୁ ଦେଖିଦେଲେ କଥାବାର୍ତ୍ତା ଗୋପୀମାନେ ଗୋପୀମାନଙ୍କୁ ସମସ୍ତେ ପାଗଳ ବୋଲି କହୁଛନ୍ତି ପ୍ରେମ ପାଗଳ ପାଗଳ ହେଇଛନ୍ତି ସେ ଲେଖିନାହାନ୍ତି କିଏ ଗୋବିନ୍ଦ ରାମଦାସ ଲେଖିଲେନି ଦ୍ରଧ୍ୟା ଅଧିକ ଆରମ୍ଭ ଦହି ଦୁଧକୁ ସବୁ ଧରି ପଥରାପୁରକୁ ଯିବେ ହସ୍ତରେ ହସ୍ତରେ ଧରିକି ଗୋପୀମାନେ ବାହାରିବେ ଘରୁ ବୁଲି ବୁଲିକି ନନ୍ଦ ଘରକୁ ଆସିବେ ମଥୁରା ରାସ୍ତାରେ ତମକୁ ଦେଖାଯାଏ ଆଉ ସେ ଯିଏ ରାସ୍ତା ଦେଖିନି ସେ ବିକିବା ପାଇଁ କେମିତି ଯାଉଛି ତୁମେ ବିକିବା ପାଇଁ ଯିବ କିଛି ଜିନିଷ କଟାମୁଣ୍ଡି ତୁମେ ଘରୁ ଘରୁ ତୁମ ଗାଁକୁ ପଳେଇ ଆସିବ ମଥୁରା ରାସ୍ତା ସେ ଦେଖିଲାନି ପ୍ରେମର ପାଗ ସେ କେବଳ ତାଙ୍କ ରାସ୍ତା ତାଙ୍କୁ କୌଣସି ରାସ୍ତା ଦେଖାଯାଏ ନା କେବଳ ଗୋଟିଏ ରାସ୍ତା ଦେଖାଯାଏ କେଉଁଠି ନନ୍ଦ ଘରକୁ ରାସ୍ତା ଦ୍ୱିତୀୟ ରାସ୍ତା ଜାଣନ୍ତି ସେ କଣ ନନ୍ଦ ଘରକୁ ରାସ୍ତା ଦେଖିଛନ୍ତି ଦଧି ଦୁଧ ସବୁ ବସ୍ତ କରି ଧରିବେ ଧରି କଣ କହିବେ ଦଧ୍ୟାଧିକ ସେ ଲେଖିଲେ ନା ଉପାସ ଗୋବିନ୍ଦ ଦାମ ଦର ମାଧବେ ଯେ ଦହି ବିକିବ ସେ କଣ କହିବ ଦହି ନବ କ କ୍ଷୀର ବିକିବ ସେ କହିବ କ୍ଷୀର ନବ କ୍ଷୀର ସେ ମୁଣ୍ଡରେ ଦହି ରଖିଥିଲେ କ୍ଷୀର ରଖିଥିଲେ କିନ୍ତୁ କଣ କହୁଥିଲେ କାନ ନବ କାନା କାହା ଆଗରେ କହୁଥିଲେ ଯଶୋଦା ଆଗରେ ଯଶୋଦା ଦେଖି ବହୁତ ଦୁଃଖିତ ହେଇଥିଲେ ପାଗଳି ହେଇନି ଏମାନେ ବଞ୍ଚିବେ କେମିତି ଯୁବତୀ ମାନେ ବ୍ରଜରେ ସବୁଠୁ ବଡ ଚିନ୍ତା ଥିଲା ଏ ଯୁବତୀ ମାନଙ୍କ ପାଇଁ ସଖାମାନେ ତ ଗାଈ ନେଇକି ପଳଉଥିଲେ କମ ସେ କମ ଦିନ ବେଳେ ସେମାନେ ବଣରେ ରହିବେ ସବୁଠୁ ବେଳେ ଯୁବତୀମାନେ ସେମାନେ ପାଗଳି ହେଇଯାଇଥିଲେ ଘରେ କଣ କରନ୍ତି ଘରେ ଯୁବତୀମାନେ ନା ବୋହୂମାନେ ବି ଥିଲେ ରୁଟି କରିବେ ରୁଟି କରିବେନି ଚୁଲ କେବେ କି ଯାଇ ଚୁଲ କେଲେ ଚୁଲ ଲଗେଇଲା ମାନେ କଣ ହବ ଚୁଲା ଯେତେବେଳେ ପ୍ରଥମେ ଲଗେଇବ କଣ କେଉଁ କଣ ଆସିବ କିଏ କଣ ଡାକିବ କରୋନା ଆସିବ ଧଣ୍ଡା କେ ଧାରିବନି ଧଣ୍ଡା କେଉଁ କରୋନ କୃଷ୍ଣ କୃଷ୍ଣ ଦର୍ଶୁ ଧୂଆଁ ହଉଛି ଅଗ୍ନିର କୃଷ୍ଣ ବର୍ଣ୍ଣ ଆସୁଛି ରୁଟି ପଡିଛି କହିଲି ତାୱାରେ କୃଷ୍ଣ ଚିନ୍ତା କୃଷ୍ଣ କେମିତି ଭଟକା ଭାଙ୍ଗୁଥିଲେ କୃଷ୍ଣ କିଭଳି ତାଙ୍କ ଏସବୁ ଆକର୍ଷଣ କରୁଥିଲେ କୃଷ୍ଣ କିଭଳି ଧତା ପଡିଆସ କରୁଥିଲେ କି କୃଷ୍ଣ କିଭଳି ଜଳ ପିଙ୍ଗୁଥିଲେ ଏଣେ ରୁଟି ତାର ସବୁ ପୋଡିକି ପାଉଁସ ଯେତେବେଳେ ଶାଶୁ ଆସିକି ଦେଖେ ମା ଆସିକି ଦେଖେ ତାଙ୍କ ଏତେ ଚରମ ଦଶାରେ ସେମାନେ କାବୁ ଜାରି ସବୁଠୁ ବଡ ଚିନ୍ତିତ ଥିଲେ ସଖୀ କହିବଟି ଉଦ୍ଧବ ସନ୍ଦେଶ ଲେଖିଲେ ସଖୀ କହିବଟି ଗୋପୀନାଥଙ୍କୁ କର ପଲ୍ଲବର କନିଷ୍ଠ ମୁଦ୍ରିକା କଙ୍କଣ ହୋଇଲା ଭୁଜକୁ କାନ୍ୟ ଆଙ୍ଗୁଠାର ମୁଦ୍ରିକାଟା କଙ୍କଣ ହେଉଛି ବାହୁକୁ ଚୁଡି ହେଉ ନିମ୍ବ ଗୁଡ ଦୁଧ ଗୁଡ ନେଇ ନିମ୍ବ ମୂଳ ଦେଲେ ନିମ୍ବ କି ମିଠା ହୋଇବ ଯେତେ ପରକାର ବୁଝେଇ କହିଲେ ପର କି ଆପଣା ହୋଇବ ଉଦ୍ଧବ କହିବଟି ଗୋପୀନାଥକୁ ପର ପଲ୍ଲବର କନିଷ୍ଠ ମୂର୍ତ୍ତିକା କଙ୍କଣ ହୋଇଲା କୃଷ୍ଣ ଏତେ କଣ କୃଷ୍ଣଙ୍କର ଗୁଣ କହିବା କୃଷ୍ଣଙ୍କ ପାଖରେ ଚାରିଟି ବିଶେଷ ଜିନିଷ ଅଛି କୌଣସି ସେ ସ୍ୱୟଂ କରିବା କଣ ଐଶ୍ୱର୍ଯ୍ୟ ଯୋଉ ଐଶ୍ୱର୍ଯ୍ୟ ରହିଛି ଐଶ୍ୱର୍ଯ୍ୟରେ ସବୁଠୁ ବଡ ଭଲ ପାଇବା ପ୍ରେମ ରତି ମାଧୁରୀ ଐଶ୍ୱର୍ଯ୍ୟ ଆଉ ଉଦାର ଉଦାରତା କୃଷ୍ଣ ପାଖରେ ଚାରିଟି ବିଶେଷ ଗୁଣ ପ୍ରଥମ ହେଲା ଐଶ୍ୱର୍ଯ୍ୟତା ଦ୍ୱିତୀୟ ହେଲା ଉଦାରତା ତୃତୀୟ ହେଲା ମଧୁରତା ଚତୁର୍ଥ ହେଲା ସୌନ୍ଦର୍ଯ୍ୟ ଚାରିଟି ଜିନିଷ ଅଲଗା ଭଗବାନ ପାଖରେ ଆଂଶିକ ଭାବରେ ଅଛି ପୂର୍ଣ୍ଣ କୃଷ୍ଣ ପାଖରେ କୃଷ୍ଣ ମଧୁର କୃଷ୍ଣ ଉଦାର ପୁତନାକୁ ଉଦ୍ଧାର କରିଛନ୍ତି ବହୁତ ଉଦାର ମଧୁର ଉଦାର ଐଶ୍ୱର୍ଯ୍ୟ ଆଉ କୃଷ୍ଣଙ୍କର ବିଶେଷ ଗୁଣ ସ୍ୱୟଂ ବଳବା ବ୍ରଜରେ ସବୁଠୁ ବଡ ଚିନ୍ତା ଥିଲା ଏଇ ମୁଁ ଏଇ କଥାରେ କହୁଛି ସୀତା ବି ଗୃହରେ ବନ୍ଦନ କରୁଥିଲେ କିନ୍ତୁ ବିରହରେ ପାଗଳି ହେଇନଥିଲେ ପାଗଳି ହେଇନଥିଲେ ରାମଙ୍କୁ ମନେ ରଖିଛନ୍ତି ରାମଙ୍କର ଗୁଣଙ୍କୁ ମନେ ରଖିଛନ୍ତି ରାମଙ୍କୁ ପାଇବାର ଆଶା ବି ତାଙ୍କର ଥିଲା কিন্তু ইমানে তো পাগল হয়েছে কেন প্রতিশ্রুতি পাগলই কেন সে রাধা বাতুল নন্দ মহারাজ নন্দ নন্দ হচ্ছে সবুজ জ্ঞানী জ্ঞান বৃদ্ধ বয়বৃদ্ধ সেতু যাতে পাগল হয়ে নন্দ তো পাগল হলে আর কি প্রচুর পাগল কিন্তু যেটি যান ঘরে রইলে যশোদা চিন্তা ঘর বাহারে ব্রজবাসী চিন্তা ঘর বাহারে মানে সখী মানুষ দেখে গোপী মানে পাগল হয়ে পড়ছে সখা মানে পাগল হয়ে পড়ছে দাদু মানুষ এই দৃশ্য গোবর্ধন দেখলে কৃষ্ণঙ্কর চিন্তা ব্রজ শহে বর্ষ ব্রজ পুরা হাস প্রেম এই প্রেমের গভীরতা রয়েছে কার পাখানে কৃষ্ণঙ্কর কৃষ্ণ লীলা উদারতা মধুরতা ঐশ্বর্যতা সৌন্দর্যতা এদের ভরে পড়ছেন কৃষ্ণ স্বয়ং ভগবান স্বয়ং ভগবান এই কৃষ্ণ স্বয়ং ভগবান তাঁর কেটে উদারতা রাসলীলাকে কহিছিল রাস জুলাই বসন্ত রাস শরত রাস ভূত রাস আপনার জানিথিলে রাস কেমন হয়েছিল ব্রজরে কত জায়গা রাস হয়েছিল এটি উদার কৃষ্ণ জি তবে চাহান্তি কুন্দ অছন্তি আপনা মানে যদি কেবে কি জিরো কে দেখি আসিবে আর সেটি সে কুন্দরে আপনা মানে স্নান করিবে কার্তিক মাসের অমাবস্যায় লক্ষ লক্ষ লোক স্নান করবে কামে বন্ধ সে কুন্ড কামে বন্ধ সে কুন্ডকে বিমল কুন্ড বলে কাজ দেখুন কৃষ্ণ সে কেবে আশীর্বাদ করবে কৃষ্ণ কে দোবা বিমল রাজা যে সে রাজাঙ্ক নাম বিমল এই গর্ব সংহিতার অনেক বিমল রাজা তাঙ্কর কৌশি পুত্র কন্যা হতে বহুদিন অপুত্রিকা রহলে যাজ্ঞ বৈল্কর সংস্পর্শে আসলে যাজ্ঞ বৈল কে তুমি দেখ উপবাস কর ব্রত কর দ্বাদশী ব্রত কর কৃষ্ণ ভজন কর সন্তান পাইব তাঙ্কর একবার ষোল হাজার কন্যা সমস্ত উপরে দেবী এত সুন্দরী এত গুণবতী যে রাজা ছিল বিমল রাজা কি সমস্ত ভয় করতে সে কন্যা মানুষ দেখলে বিবাহ করে পুঁড়ি পুঁড়ি রাজা যাই পুঁড়ি রাখে বলিকে পচারি আজ্ঞা মোর কন্যা মানে কেউটি বিবাহ হবে ও কন্যা মানে কেউটি বিবাহ হবে তোমার কন্যা মানুষকে বিবাহ করে তোমার কন্যা মানুষ দেখি বিবাহ হবে শ্রী শ্রী ভগবান শ্রীকৃষ্ণ কেবল ভগবান শ্রীকৃষ্ণ ভগবান শ্রীকৃষ্ণ ওই 16,000 কন্যাঙ্কু অর্পণ করেন এই কন্যা মানে এমানে পূর্বে রামচন্দ্র মহাপ্রভুঙ্ অবতারে এমানে সমস্ত চাহিদে কৃষ্ণ কতির উপরে পাইয়া পাই বিমল রাজা সেমান পাই সেমানকে বিবাহ তখন কৃষ্ণ স্ত্রী কাম্য বনরে পৃথক পৃথক 16,000 কন্যাঙ্ক পাই কন হয়েছিল রাসগোবিন্দপুর ময়ূরভঞ্জ বালেশ্বর বোর্ডর বেতনটি দিয়ে গেলে রাসগোবিন্দপুর পড়ব এবারে জলেশ্বর দিয়ে গেলে রাসগোবিন্দপুর পড়ব জিজ্ঞেস বিগ্রহ অছ এই কৃষ্ণ সমান্ত প্রভুঙ্কর বিগ্রহ ସାଧାରଣତଃ ବୁଢ଼ା ହେଇଯାଇଥିଲେ ବୃଦ୍ଧ ହେଇଗଲେ ସେତେବେଳକୁ କ୍ରିଷ୍ଣଙ୍କର ବିଗ୍ରହ ନିଜ ବିଗ୍ରହକୁ ଧରିକି ଆସିଲେ ଭଗବାନଙ୍କୁ ଭଲ ପାଇବା କହିଲେ ଯେ ଭଗବାନଙ୍କ ହିତସିଦ୍ଧ ପାର୍ଶ୍ୱରୁ ତାଙ୍କ ଦ୍ୱାରା ଯେଉଁ ପ୍ରକଟ ଅଛି ବିଗ୍ରହ ସେଠି ତାଙ୍କର ସେବା ତାଙ୍କର ଶ୍ରୀମାନଙ୍କ ମନରେ ନିଜକୁ ସମର୍ପିତ କଲେ ଯଦି କିଛି କରୁଣା ମିଳିବ ତାହେଲେ କୃଷ୍ଣ ଉପଲବ୍ଧି କରିବା ନହେଲେ କଣ ସ୍ୱରୂପ ଶକ୍ତିରେ କାଳିଚ କଣ ଆପ୍ରାପ୍ତ ହବ ସାଧୁଙ୍କର କରୁଣା ଶ୍ରୀବିଗ୍ରହଙ୍କର ସାଧୁଙ୍କର ପ୍ରକଟିତ ଶ୍ରୀବିଗ୍ରହଙ୍କର କରୁଣା ଆମେ କିଛି ପାଇବା ସେମାନଙ୍କ ବିରୁଦ୍ଧ ଆସିଲେ ସେ ଆଶ୍ରମ ବିନ୍ଦୁ ତା ନା ଆଗରେ ଆଶ୍ରମ ବିନ୍ଦୁ କରୁନଥିଲା ତାଙ୍କ ବିଗ୍ରହ ନଥିଲା ଗୋବିନ୍ଦ ସେଇଠି ଆସିଲେ ଆପଣ ଆଜି ବି ଗଲେ ଦେଖିବେ ସେଠି ସେ ଗାଁ ମୁଁ ଯାଇଥିଲି ଦେଖିଛି ସେଠି ସବୁ ଆବର ସବୁ ବହୁତ ପ୍ରକାର ଅଛି ଏବେ ବି ହାତୀ ଆସୁଛି ଏବେ ବି ହାତୀ ସେଠି ଆସୁ ସେଇଠି ପଶିବେନି ଏଭଳି ବ୍ୟତୀତତା ଗୋବିନ୍ଦଙ୍କର ଯୋଉ ରହିଛି କଣ ବାଡି ବଗିଚା ତା ଭିତରେ ସେ ପଶିବେନି ଆଜି ହାତୀ ପଶିବେନି ଭଗବାନଙ୍କ ଶକ୍ତି କାହିଁକି ତାର ଲୀଳା ମୁଁ କହିପାରେ ସେମାନଙ୍କ ଭିତରେ ସେ ଆସିଲେ କହିଲେ ଦେଖ ମୁଁ ଆସିଛି ବୃନ୍ଦାବନରୁ କିନ୍ତୁ ମୋର ତ ପ୍ରିୟ ସ୍ଥାନ ହଉଛି ବୃନ୍ଦାବନ ମୋ ବୃନ୍ଦାବନ ଫେରିଲା ଭଳିଆ ମୋତେ ଲାଗୁନି ତା ସାଙ୍ଗରେ ବିଗ୍ରହ ସାଙ୍ଗ କଥା ହଉଛି ଆଉ ମୁଁ ଏଇ ପୁରୀ ଦର୍ଶନ କରିକି ଆଉ ମୁଁ ତ ଫେରିପାରିବିନି ମୋର ଗୋଟେ ଅଭ୍ୟାସ ରହିଲା ମୁଁ ଟିକେ ବୃନ୍ଦାବନରେ ଆପଣଙ୍କର ଆଶ୍ରୟଳା ଦେଖିଥାନ୍ତି କୃଷ୍ଣ କହିଲେ ଆଶ୍ରୟ ବୃନ୍ଦାବନ ହବ ନା ଭଗବାନ ଉଦାର କେବଳ ଐଶ୍ୱର୍ଯ୍ୟମୟ ନୁହନ୍ତି ବହୁତ ସୁନ୍ଦର ଏ ଜଗତରେ କିଏ ପଣ୍ଡିତ ହେଇପାରେ ପଣ୍ଡିତ ହେଇକି ଧନୀ ହେଇପାରେ ଧନୀ ହେଇକି ପଣ୍ଡିତ ହବା ବିରଳ ଧନୀ ହେଇକି ପଣ୍ଡିତ ହେଇକି ଉଦାର ହବା ଆହୁରି ବିରଳ ଜଣେ ଧନୀ ହେଇଥିବ ପଣ୍ଡିତ ହେଇଥିବ ଆଉ ଉଦାର ହେଇଥିବ ଧନୀ ପଣ୍ଡିତ ହେଇକି ଅଭିମାନ ଅଛି ଉଦାର ଧନୀ ପଣ୍ଡିତ ଉଦାର ହେଲା ପରେ ଆଉ ଅତି ସୁନ୍ଦର କାରଣ ରୂପର ନୁହେଁ ଗୁଣରେ ବ୍ୟବହାରରେ କିଏ ଅଛନ୍ତି କୃଷ୍ଣ ଏତେ ଉଦାର କହିଲେ ସେମାନେ ତୁ ପାଗଳ ହେଇଗଲା କଣ ରାସରେ ଏଇଟା ବୃନ୍ଦାବନ ହବ ନା ଏଇଠି କେମିତି ହବ ଏ ଜଙ୍ଗଲ ଭିତରେ ନାଇଁ ପ୍ରଭୁ ମୁଁ ଆଉ କଣ ବୃନ୍ଦାବନ ଯାଇପାରିବି ମୁଁ ସ୍ୱର ଛାଡ଼ିଦେବି ମୋର ଆଉ ସମୟ ନାହିଁ ମୁଁ ଟିକେ ଦେଖିବି ରୋଲେ ନା ହବନି ନାଇଁ ମୁଁ ଦେଖିବି ରାସରେ ଏଠି ହବ ଦେଖିବି ରାସରେ ଭଗବାନ ରାସର ବୃନ୍ଦ କଣ କାହିଁକି ହେଲା ନା ଡାକି ରାସ ଏମିତି ନାହିଁ ରାସ ସେଠି କଣ ନାହିଁ ସେ ମଣ୍ଡପ ଅଛି ଏବେ ଭଗବାନ ଯୋଉ ରାସ କରିଥିଲେ ମଣ୍ଡପ ଛୁଟିଆ ମଣ୍ଡପ ଟିକେ ରଖିଛନ୍ତି ସ୍ମୃତି ଅଛି ଏବେ ତାର ତ ଇତିହାସ ଲୁପ୍ତ ହେଇଯାଉଛି ସେଠି ଭଗବାନ ରାସ କଲେ ଏବେ ସେଠି କୋଠା ବାଡ଼ି ବ୍ଲକ ଅଫିସ ସାଉଳଗଡ଼ ପକେଇଥିଲା ଭଗବାନ ରାସ କଲେ ସେମାନଙ୍କର ରାସ ଦେଖିଲେ ରାସ ଦେଖିଲା ପରେ ରାତି ରାସ ଦେଖିଲେ ସକାଳୁ ବାହାରିଲେ ମୁଁ ଯିବି କୋଉଠି ସେ କ୍ଷେତ୍ରରେ ଯିବି ଠାକୁରଙ୍କୁ ଗଲେ ଆସ ମୁଁ ଯିବିନି କାହିଁ ଯିବିନି ଏଇ ବୃନ୍ଦାବନ ରାସ କଲେ ରାସ କରି ଜାଗା ଛାଡ଼ିକି ଯିବି ବୃନ୍ଦାବନ କହିଦେଇ ଯିବି ପାଖି ମୁଁ ଯାଇପାରିବି ବୃନ୍ଦାବନ ମୁଁ ଛାଡ଼ିକି ଯିବିନି ଏଠୁ ସେମାନଙ୍କ ଦେଖ ହଟ କରୁନି ମୋର ବେଳ ହେଇଗଲାଣି ମୁଁ ଜଗନ୍ନାଥ ଦର୍ଶନ କରିବି ଆସ ଟିକେ ଯେତେ ଚେଷ୍ଟା କଲେ କୃଷ୍ଣ ଉଠିପାରିଲେ ସେ କଣ ଭାବିଲେ ମୁଁ ବୁଢା ହେଇଗଲି ବୋଧେ ଆଉ ଉଠିପାରୁନି କେତେ ଲୋକଙ୍କୁ ଡାକିଲେ କେହି ଉଠିପାରିଲେନି ସେ ବିଜୁ ରାଜି ବି ଅଛନ୍ତି ସେ ଠାକୁର ରାଜି ବି ଅଛନ୍ତି କିନ୍ତୁ ଯେତେ ଡାକିଲେ ଉଠି ସେତେବେଳେ କାରିଗର ରାଜା ଥିଲେ ବୈଷ୍ଣବ ରାଜା ସାଂସଦ ରାଜାଙ୍କ ଖବର ଚାଲିଗଲା କୃଷ୍ଣ ବି ଉଠି ପାରୁନାହାନ୍ତି ବହୁତ ପଣ୍ଡିତ ଆଇଲେ ବହୁତ ଲୋକ ଆଇଲେ ମୁଁ ଯାଉଛି ଉଠିଦେବି ସେ ଗୋଟେ ବିଗ୍ରହ ଛୋଟିଆ ବିଗ୍ରହ ଉଠିପାରିବନି ଗଲେ ରାଜା ଆସିଲେ ରାଜା ତୁ ହାତରେ ଯୋଉଠିକି ଆସିଲେ ହାତ ଧରିକି ଆସିଲେ ରାଜା କହିଲେ ପଣ୍ଡିତ ଭାଇ ଉଠା ବିଗ୍ରହ ଭଗବାନ କି ଉଦା ରାସଲୀଳା କରୁଛି ନା ରହିଗଲେ ସେ ରହିଗଲେ ଆଉ ଯେତେବେଳେ ରାଜା ଚେଷ୍ଟା କଲେ ଉଠିଲେ ଉଠିପାରିଲେନି ପଣ୍ଡିତ ଉଠିପାରିଲେନି ହାତୀ ଲଗେଇଲେ ଦୌଡ଼ିଲା କୃଷ୍ଣଙ୍କ ହାତରେ ହାତ କୃଷ୍ଣ ହାତ ଏମିତି ରସି ବନ୍ଧା ରସି ବନ୍ଧିକି ହାତୀ ଟାଣିଲା ହାତ ବାହାରିଗଲା କିନ୍ତୁ କୃଷ୍ଣ ଉଠିଲେ ରାଜାକୁ ପାଖରେ ପଡ଼ିଗଲେ ପ୍ରଭୁ ମୁଁ ଆପଣ କଣ କଲି ଭଗବାନ ମୁଁ ରାସ କରିବାକୁ ଯିବିନି ଏଇ ଓଡ଼ିଶାରେ ଓଡ଼ିଶାରେ ଭଗବାନ କିନ୍ତୁ ଉଦାର ସେ ବିଗ୍ରହ ଏବେ ବି ଅଛନ୍ତି କିନ୍ତୁ ଭଗବାନ ଯେତେବେଳେ ଆସିଲେ କହିଲା ରେ ଠାକୁରଙ୍କର ହାତ ନାହିଁ ଠାକୁର ଭଗବାନ ନିଜେ କହିଲେ ମୋତେ ସମସ୍ତେ କହୁଛନ୍ତି ମୋର ହାତ ନାହିଁ ପୂଜାରୀ ମୋତେ ଭିତରେ ରଖିଲେ ଆର ସୁମନ ଦେଲେ ମହନ୍ତୁ ତୁମେ ଆଉ ଗୋଟେ ବିଗ୍ରହ ପ୍ରତିଷ୍ଠା କର, ମୋତେ ଭିତରେ ରଖିଦେ, କାରଣ ମୋତେ କିଏ ଭଲ ପାଉନା, ମୋତେ କହୁଛନ୍ତି ମୋ ହାତ ଭାଙ୍ଗି ଯାଇଯିବ। ସେ ବିଗ୍ରହ ପୂଜାରୀ କହିଲେ ସେ ଦେଖିବେ ଗୋଟେ କଣ ଅଛି ଭିତରୁ ଆଣିକି ଦେଖିବା। ଭଗବାନ ବହୁତ ଉଦାର ଉଦାର ଶିରୋମଣି, ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ, ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ, ଆଉ କଣ ରହିଲା? ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟ, ଔଦାର୍ଯ୍ୟ, ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟ, ଉଦାର୍ଯ୍ୟ, ମଧୁରତା, ବହୁତ ମଧୁର। ଦେଖନ୍ତୁ ସେ ଭଜନ ଲେଖିଲେ ଅଧରମ ମଧୁରମ, ସେ ମଧୁର। ଗୋଟେ ଦିନ ଫଳ ବିକ୍ରି, ଫଳ ବିକିବାକୁ ଆଣିଥିଲା ବୁଢ଼ୀ, କୋଉଦିନ ଫଳ ବିକ୍ରି ହେଇନି ସବୁରି, ତାକୁ ଦେଖି ବୋଧେ ବିଗଳିତ ହେଲେ। ଏ ହେଉଛନ୍ତି କୃଷ୍ଣ, ସେ ହେଉଛନ୍ତି ଆମର ଇଷ୍ଟ, ତାଙ୍କ ପାଇଁ ଜୀବନ ଦେବାକୁ ପଡିବ। ଗୋପୀମାନେ ଯେଉଁଭଳି ପାଗଳ ହେଇଥିଲେ, ଭଗବାନ ପାଇଁ ପାଗଳ ହେବାକୁ ପଡିବ। ଆଉ ଏଇଟା ଆମର ଦୁର୍ଭାଗ୍ୟ, ଆମେ ଏଇଭଳି ହତଭାଗ ତିଳକ ଲଗେଇ କସ୍ତୁରୀ ତିଳକ ମଲାଟ ପଟଳେ, କୃଷ୍ଣକୁ ଶୁଣିଛୁ ନା କୃଷ୍ଣ କେତେ ମଧୁର, କସ୍ତୁରୀ ତିଳକ ମଲାଟ ପଟଳେ ବକ୍ଷ୍ୟସ୍ଥଳେ କୌସ୍ତୁଭ, ତାହେଲେ କେତେ ସୁନ୍ଦର ଭଗବାନଙ୍କ ରୂପ ଦେଖ ନାସାଟରେ ଗୋପସ୍ତ୍ରୀ ପରିବେଷ୍ଟିତ ବିଜୟତେ ଗୋପାଳ ଚୁଡ଼ା ଶ୍ରୀ କୃଷ୍ଣ। ସେ ଆମ ଆରାଧ୍ୟ, ଆରାଧ୍ୟ ବ୍ରଜେଶ, ଆରାଧ୍ୟ ଭଗବାନ ବ୍ରଜେଶ ପ୍ରଣୟ ତଥା ବୃନ୍ଦାବନ। ଏଇ କୃଷ୍ଣଚନ୍ଦ୍ର ଆଜି ଆବିର୍ଭାବ ହୋଇଥିଲେ ବସୁଦେବ ନନ୍ଦ ଦୁଇ ସ୍ଥାନରେ ଆବିର୍ଭାବ ହୋଇଛନ୍ତି, ଏ ଜଗତରେ ଆସିଛନ୍ତି ପ୍ରେମ ଦେବା ପାଇଁ। ତେଣୁ ସେ ପ୍ରଭୁ ପ୍ରଭୁପାଦ 70 ବର୍ଷ ବୟସରେ ଏ କୃଷ୍ଣ ଚେତନା ସମଗ୍ର ବିଶ୍ୱରେ ଏ କୃଷ୍ଣ ଚେତନା ପ୍ରଚାର କରିଛନ୍ତି। ଆଉ ଆମମାନଙ୍କର କର୍ତ୍ତବ୍ୟ ସେ ପ୍ରଭୁପାଦଙ୍କର କୃପା, ଆଚାର୍ଯ୍ୟମାନଙ୍କର କୃପା, ତାଙ୍କୁ ସ୍ମରଣ କରି ସବୁବେଳେ କୃଷ୍ଣଙ୍କୁ ଭଲ ପାଇବା, କୃଷ୍ଣ ଚେତନାରେ ମହାପ୍ରଭୁଙ୍କର ଶିକ୍ଷାରେ ମହାପ୍ରଭୁଙ୍କ ପଦାଙ୍ଗ ଅନୁସରଣ କରି ଆଚାର୍ଯ୍ୟମାନଙ୍କ ପଦାରମ୍ଭ ଅନୁସରଣ କରି କୃଷ୍ଣଙ୍କୁ ଭଲ ପାଇବା, ଏ ହେଉଛି ଆମର ଜୀବନର ଲକ୍ଷ୍ୟ। ତେଣୁ ଏଇଠି କଥାକୁ ଆମେ ବିଶ୍ରାମ ଦେବା, ପ୍ରଥମେ ଟିକେ ଗର୍ଭସ୍ତୁତି ଆମମାନେ ପାଠ କରିବା, ଆପଣମାନେ ସମସ୍ତେ ବୁଲି ଯାଆନ୍ତୁ। ଦେବତାମାନେ ଭଗବାନ କୃଷ୍ଣଙ୍କର ଆବିର୍ଭାବ ପୂର୍ବରୁ ଯେତେବେଳେ ଦେବତୀଙ୍କ ଗର୍ଭରେ ଭଗବାନ ଆବିର୍ଭାବ ପକ୍ଷରେ ହେଇଛନ୍ତି, ପ୍ରକଟ ହେବା ପୂର୍ବରୁ ଏ ସ୍ତୁତି କରିଥିଲେ। ଏ ସ୍ତୁତିଟା ଆପଣମାନେ ସମସ୍ତେ ପଢିବେ। ବ୍ରହ୍ମା, ଶିବ, ମୁନି, ନାରଦ ସମସ୍ତେ ଆସିଛନ୍ତି, ଏ କଂସର କାରାଗାର ଭିତରେ ସ୍ତୁତି କରିଛନ୍ତି। ଏକାସାଙ୍ଗରେ କହିବେ, ସମୟ ଦିଅ। ସତ୍ୟଂ ବ୍ରତଂ ସତ୍ୟ ପରଂ ତ୍ରି ସତ୍ୟଂ ସତ୍ୟସ୍ୟ ଜ୍ୱାଲି ନିହିତଂ ସନ୍ତୋ ସତ୍ୟସ୍ୟ ସତ୍ୟାମୃତ ସତ୍ୟ ନେତ୍ରଂ ସତ୍ୟାତ୍ମକଂ ତ୍ୱଂ ଶରଣଂ ପ୍ରପନ୍ନା ଏକାୟ ନାଶୋ ବିଫଳସ୍ତ୍ରି ମୂଲଂ ଚତୁରସ ପଞ୍ଚବିଧ ଷଡାତ୍ମା ସପ୍ତ ତୁଦଷ୍ଟ ବିତପୋନ ବାଚ୍ୟ ଦଶ ସଦିଦି ଭବହ୍ୟାଦି ବୃକ୍ଷ ତୁମେକ ଏବାସ୍ୟ ସତ ପ୍ରସୂତି ତ୍ୱଂ ସନ୍ନିଧାନଂ ତ୍ୱମନୁଗ୍ରହସ୍ୟ ତ୍ୱନ୍ମାୟ ସମୃତ ଚେତସାସ୍ତ୍ୱଂ ପଶ୍ୟନ୍ତି ନାନାନ ବିପଶ୍ୟତା ଯେ ବିଭର୍ଷି ରୂପାଣି ପବୋଧ ଆତ୍ମା କ୍ଷମାୟ ଲୋକସ୍ୟ ଚରାଚରସ୍ୟ ସତ୍ୟୋପବର୍ଣ୍ଣାନି ସୁଖାବହାନି ସକାମ ଭଦ୍ରାଣି ମୋକଲାନାମ୍ ତୋୟାମୃଦାକ୍ଷ କିଲ ସତ୍ତୁ ଧାମ୍ନି ସମାଧିନାବେଶିତ ଚେତସେ କେ ତତ୍ପାଦ ପୋତେନ ମହାତ୍ପୁ
तदंधवाद्यम् स्वयं समुत्तीर्य सुदुस्तर अद्युमन् भवर्णवाभिमदप्रसहृदः भवत्परं बर्हनावमत्रते निधाय यातः सदनुग्रहो भवान् येनोऽरविन्दाख्य विमुक्तमानिनः स्थैर्यस्तभावादविशब्दबुद्धयो आरुह्य कृच्छ्रेण परं पदं तत पतन्त्यतो अन्यद्रुतयुष्मदङ्ग्रयो धानते माधवतावतः कुचि प्रसन्ति मर्गा त्वयि बद्ध सहृदा त्वयादिगुप्ता विचरन्ति निर्भया विनाय काली कपमूर्त सुप्रभु सत्वं विशुद्धं श्रियते भवान् स्थितो शरीरिणं श्रेयोपायनं वपु वेदाग्रियायोगतपासमादिवि स्तवाहनं येन जनः समीहते सत्वं न चित्तात्रिनं निजं भवेत् विज्ञानमज्ञानविदापमार्जनम् गुणाप्रकाशैरनुमीयते भवान् प्रकाशते यस्य च तेन वा गुणः न नामरूपे गुणजन्मकर्मभिः निरूपितव्यो तव तस्य साकिना मनोवशभ्यामनुमेयभत्मना वेदज्ञाया प्रतियस्त्यथापि शृण्वन् गुणन् संस्मरणीयश्च चिन्तयन् नामानि रूपाणि च मङ्गलानि ते क्रियासु यस्त्वच्चरणारविन्दयो राविष्टचेता न भवाय कल्पते दृष्ट्या हरे अस्य भवात्पदो भुवो भारो अपो नीतस्तव जन्म नेषितुः दृष्ट्याङ्किता त्वत्पदकैः सुसोहरे द्रक्ष्यामकाङ्कां च तवानुकम्पिताम् नते हभावस्य सभावस्य कारणम् विना विनोदं व्रततर्कयामहे भवो निरोधास्थितिरप्यविद्यया कृतायतस्त्वर्यमयाश्रयात्मनि शाश्वतश्च मनुत्सिंहवराहंसम् राजन्यविप्रविबुध सुकृतावतारो त्वं पाशिनस्त्रिभुवनं च यथाधुदेशम् भारं भुवो हरजदूतमबन्धनं ते दिष्टाम्बुते कुखिगतं परं पुमान् अंशेन सख्याद् भगवान् भवायन मा भूद्भयं भोजपते मुमूर्षो भुक्ताय दूनं भविता तवात्मजम् त्रिसुकोवाच इत्याभिश्रियं पुरुषम् जद्रूपं मनिदं यतम् ब्रह्म सानुपुराधायो देवा प्रति जदुर्दिशम् इभि अवर् देवतमने भगवान् को प्रार्थना करि प्रत्यावर्तन अन्यन्य तारकागण संत भाव धारण करले रुहिणी नक्षत्र समागत हेले दिगसम प्रसन्न निर्मल आकाश मंडल नक्षत्र गण विभूषित हेले पृथ्वीस्थ नगर ग्राम्य उष्ठ आकर्षम बहु मंगलमय नदी सकल स्वच्छ शल्यपूर्ण रज सकल पद्म सकल सुशोभित एवं गणराजी कुकिल आदि विहंग भ्रमर गण श्रुति मधुर नादरे पूरित ओ पत्र पुष्प गुच्छ सुरम्य हेबाकु लागिला पुण्य गंगामयी सुखस्पर्श विशुद्ध वायु प्रभावित हेबाकु लागिला एवं जागी ब्राह्मण गण शांत जज्ञान पुनराय प्रज्वलित हो उठिला। ସେ ସମୟରେ ଭଗବାନ ବିଷ୍ଣୁ ଅବତରଣ ପୂର୍ଣ୍ଣ କହିଲେ